भगवते वासुदेवाय। श्रीमद् भागवतम दशम स्कंद चतुर्थ अध्याय रामायण श्रवण करते भगवान जुग ऐश्वर्य तर्क कृपा वैभव को बुझिपार सुदर्शन भक्ति पथर भगवान कृपा स्वानुभव विषय जहाँ जे भि जे जे भि कृपा प्राप्त होती अनुभवटा से भि व्यक्ति जन हो पारे जमी गोटे उदाहरण छोट उदाहरण बुझीपर अनुभवटा संबंध जार जो संबंध रही तार स्वानुभव सेमती आस गोटे झीटे जो बहुत सी गोटे बो हो से जन व्यक्ति संबंध हिसाब से अनुभव अलग अलग रोज स्वामी सागर जो अनुभव अलग से माँ ये तार भी जा अच्छा बा तार रिलेटिव्स अच्छा से मानकर जो ये नारीटा प्रति जो जो संपर्क बा जो जो अनुभव जो संबंध पिलाटर तार माँ प्रति संबंध से नुहे स्त्री से जन व्यक्ति संबंधर गाढ़ाता हिसाब से स्वानुभव तारतम्य रही भगवान सहित गुरुकृष्ण सहित संबंध जो अति गाढ़ रहीक जीव से अनुभवटा हम शास्त्र रही ज्ञान रही शास्त्र रही शास्त्र सूर्यंग भाई चक्षु प्रदान कर स्वानुभव न संबंध ना कौन जाना संबंध ना किसी पार्बे जमी गोटे आम एटा बाह्य उदाहरण जमी गोटे पुअटे से बहनी कि गोटे झीटे से बहनी कि बहुत संपर्क सब जाने ये सतान गोटे जन्म हुए ये पर स्वामी स्त्री ये चलती ये धन रोजगार करते एम घर करते अच्छा से नलेजा तुम कौन काम दौ गोटे पुअर संसार प्रति सब ज्ञान रही गोटे झीर संसार प्रति सब ज्ञान रही है बहुत होना कि गोटे संबंध में बांधि होना से ज्ञानटा तुम कौन से नलेजा थीरोटिकाल नलेज कह जाए तेनाली ज्ञानटा अच्छी कितु संबंधा ठीक से न बांधि पारे भी से ज्ञानटा किसी कार्य दबनी से आम जो भगवान संबंध में बहुत किसी बहुत किसी शुणे तार भगवत विषय ज्ञान जहाँ कह जाए तार प्रकृत उद्देश्य हो भगवान सहित संबंध स्थापन कर ना सी जानवर कौन अच्छे जानवा लोक जगत बहुत अच्छा शुणा लोक भी बहुत अच्छा कहवा लोक भी बहुत अच्छा कि भगवान सहित संबंध स्थापन करवा हूँ बड़ जिन ज्ञान कौन आवश्यक ना जदि आम जमी पुआटा झीलटा से पारिवारिक जीवन उपर ज्ञान नाने संबंध स्थापन कले कौन संबंधा शिथिल नलेज ना स्वामी सामने बर्तमान जहाँ हूँ बर्तमान स्वामी स्त्री भितर झगड़ा लगुच्च गोटे छोट छोट कथा डिसएग्रीमेंट होने जानते पर जीवन केमती क्या नलेजा ना ज्ञानटा ना संबंध होगा कि जो भगवत विषय जो ज्ञान ये तो बिना संबंध में यदि तुम गुरुकृष्ण से बर्तमान ये प्रोब्लेम होना गुरुकृष्ण सहित संबंधित हेले पर भी जो सफिसीयंट शास्त्रिक नलेज तत्व जिनस गुड़ा पता ना से संबंध शिथिल हो जाए जो नाम करुच्चे नाम तत्व तो जना ना दुईटे सैड रोच नाम तत्व जान ना नाम कला शिथिल लगे गुरु तत्व जान नग्रह तत्व जान नवा कले शिथिल लगे सेवाटा भी सेवा ज्ञान हेनी ए तत्वटा जानी से आम शुणुचे श्रवण अंतिम जिनस शुणुचे कौतपाई ये श्रवण जो फलटा आमको मिले जो आम संबंधा स्थापन करके भजन करवा ये पड़ी जो कथा सी बुझीपारे मुमी खल थी ये किसी मुहूर्त पूर्व आप पिता ग्रस्त करते बर्तमान मोर सदेक प्राप्त हो गला तो ये अनुभव ना भागवत किसी नुहत भागवत होंगे कहीं महान ग्रंथ अलग शास्त्र एत उदाहरण एत जिन भागवत कहीं महान ग्रंथ कहीं आंकर सब बड़ वैभव है भक्त मान सब अनुभव गुड़िक बेस भक्त उक्ति भगवान भक्त मान उक्ति देख के खोज भागवत तुम्हें भगवान उक्ति देख तुम खोज ଗୀତାରେ କ'ଣ ଭଗବାନଙ୍କର ସବୁ ଅଳ୍ପ ଅର୍ଜୁନଙ୍କର ପ୍ରଶ୍ନ ସବୁ ପ୍ରାୟ ଭଗବାନଙ୍କର ନା, ଭାଗବତରେ ଦେଖିଲ ଭଗବାନଙ୍କର କେତେଟା ଉକ୍ତି ରହିଛି, ଆଉ କେତେ ଉକ୍ତି ରହିଛନ୍ତି କାହାର, ଭକ୍ତମାନଙ୍କର, ଭକ୍ତମାନଙ୍କର ସ୍ୱାନୁଭବଟା ବେଶୀ ରହିଛି, ତାଙ୍କର ରସଟା ତାଙ୍କ ହୃଦୟରେ ଭଗବତ ସହିତ ସମ୍ବନ୍ଧ ସ୍ଥାପନ କରିକି ସେ ଯେଉଁ ରସଟାକୁ ଦେଇଛନ୍ତି ସୁଖଦେବ ତାଙ୍କର ଅନୁଭବ ଦେଇଛନ୍ତି, ପରୀକ୍ଷିତ ତାଙ୍କର ଅନୁଭବ ଦେଇଛନ୍ତି, ମୈତ୍ରୀ ତାଙ୍କର ଅନୁଭବ ଦେଇଛନ୍ତି, ବିଦୁର ତାଙ୍କର ଅନୁଭବ ଦେଇଛନ୍ତି, ସମସ୍ତେ ଶୁଣିଛନ୍ତି କହିଛନ୍ତି ଆଉ ତାଙ୍କ ଅନୁଭବଟା ଭାଗବତରେ ଦେଇଛି, ଏହି ହେଲା ବିଲକ୍ଷଣ ଗ୍ରନ୍ଥ ଅବହୂତ ଯଦୁରାଦନ, ତାଙ୍କ ଭିତରେ ସମ୍ବାଦ ଚାଲିଲା ତାଙ୍କ ଅନୁଭବ ସେ ଭାଗବତରେ ଛାଡ଼ିଦେଲେ, ଯେଉଁ ଷଡ଼ ସମ୍ବାଦ ମୁଖ୍ୟ ସମ୍ବାଦ ସମ୍ବାଦ ରହିଲା ବିଦୁର ମୈତ୍ର ସମ୍ବାଦ, ବ୍ରହ୍ମାଣ୍ଡ ଆର୍ଦ୍ଧ ସମ୍ବାଦ, ସୁଖ ବର୍ଗୀତ ସମ୍ବାଦ, ସୋନୁକ ସୁଧ ସମ୍ବାଦ, ଯେଉଁ ସବୁ ସମ୍ବାଦ ସବୁ ରହିଲା, ଦେବହୂତି କପିଳ ଯେଉଁ ସମ୍ବାଦ, ଏସବୁ ସମସ୍ତ ନିଜ ନିଜର ଅନୁଭବଟାକୁ ସୁଧେଇ ଦେଇଛି, ଦେଖ ପ୍ରତି ସ୍କନ୍ଦରେ ଜଣ ଜଣଙ୍କର ଅନୁଭବ ରହିଛି, ଇଏ ତ ମୁଖ୍ୟ ସମ୍ବାଦ ରହିଲା, ପୁଣି ପ୍ରତି ଚାପ୍ଟର ୱାଇଜ୍ ଦେଖି ଦେଖିବା ତୁମେ ଯିବ ସେଥିରେ ସବୁ ଅନୁଭବ ରହିଛି, ଏଇଥିପାଇଁ ବିଲକ୍ ଏଇଭଳି ଗ୍ରନ୍ଥ ଆଉ କହୁନାହାନ୍ତି, ସମସ୍ତେ ନିଜ ନିଜର ସମ୍ବନ୍ଧ ସ୍ଥାପନ କରିକି ଭଗବାନଙ୍କ ସହିତ ପ୍ରେମ ସମ୍ବନ୍ଧରେ ତାଙ୍କର ସ୍ୱାନୁଭବଟା ଏଇ କୃପା ବୈଭବ ଯେମିତି ସୁଦର୍ଶନ ଜାଣିପାରୁଛନ୍ତି ସେମାନେ ସେଇଟାକୁ ଭାଗବତରେ ଦେଇଛନ୍ତି, ପ୍ରତି ଅଧ୍ୟାୟରେ ପ୍ରତି ଅଧ୍ୟାୟ ହାତ ମାରିବ ସେଥିରେ ସୁଖଦେବଙ୍କର ଗୋଟେ କିଛି ମତ ଥିବ, ଷ୍ଟେଟମେଣ୍ଟ ଥିବ, ଶ୍ରୋତାର ଥିବ ନହେଲେ ବକ୍ତାର ଥିବ, ସବୁବେଳେ ରହିଥିବ, ଏଇଟା ସ୍ୱାନୁଭବ, ଏ ଜ୍ଞାନକୁ ଆମେ ଜ୍ଞାନ ଦୃଷ୍ଟିରୁ ନେଲେ ହବନି, ଏ ଜ୍ଞାନ ଦୃଷ୍ଟିରୁ ନେଲେ ହବନି, ଆମେ ବହୁତ ଜାଣିଦେବା, ବହୁତ ପଢ଼ିଦେବା, ବହୁତ ଶୁଣିଦେବା, ଠିକ୍ ଅଛି ଭଲ, କାରଣ ଜ୍ଞାନଟା ନହେଲେ ସମ୍ବନ୍ଧଟା ହବନି, କିନ୍ତୁ ମନେ ରଖିବାକୁ ପଡ଼ିବ ଜ୍ଞାନ ଜାଣିଦେଲେ ଯେ ଜଣେ ଯେ ସମ୍ବନ୍ଧ ତାର ଶ୍ରବଣ ମାଧ୍ୟମରେ ସମ୍ବନ୍ଧ ପ୍ରତି ତାର ଯାଉନି ରୁଚି, ସେ ଜ୍ଞାନ ତାର ଧୀରେ ଧୀରେ ଆଉ କିଛି କାର୍ଯ୍ୟରେ ଲାଗିବନି, ସେ ଜ୍ଞାନଟା ଅଲଗା ଆଡ଼କୁ ପଳେଇବ, ଲାଭ ପୂଜା ପ୍ରତିଷ୍ଠା ଇଆଡ଼କୁ ପଳେଇବ, ଜ୍ଞାନର ଲାଭ କ'ଣ, ଜଣେ ଗୋଟେ ପ୍ରାପ୍ତ ବୟସ ଗୋଟେ କୁହନ୍ତି ଝିଅଟାକୁ କ'ଣ କୁହନ୍ତି, ଝିଅଟା ଆମର ପ୍ରାପ୍ତ ବୟସ୍କ ହେଇଗଲା, ପ୍ରାପ୍ତ ବୟସ୍କ କୁହନ୍ତି ନା, ପ୍ରାପ୍ତ ବୟସ୍କ ପୁଅଟା ପ୍ରାପ୍ତ, ତା ବାପା ମାଆର ଚିନ୍ତା ହେଇଯାଏ କାହିଁକି, ତାକୁ ବିବାହ କାରଣ ତାର ସମ୍ବନ୍ଧ ସମୟ ଆସିଗଲା ନା, ତାର ଜ୍ଞାନଟା ଆଗରୁ ସେ କି ଜାଣିନଥିଲା, ଇନୋସେଣ୍ଟ ଥିଲା, ତାର ଲଷ୍ଟ ନଥିଲା, କାମନା ନଥିଲା, ତାର ବର୍ତ୍ତମାନ ସମ୍ବନ୍ଧ ଜ୍ଞାନଟା ଆସିଗଲା, ତେଣୁ ସେ ସମ୍ବନ୍ଧିତ ନହେଲା ମାନେ ଅସୁବିଧା ହବ, ସେ କାହାସାଙ୍ଗେ ଗୋଟେ ସମ୍ବନ୍ଧ ରଖିବ, କାରଣ ତାର ତାର ନଲେଜଟା ଆସିଗଲା, ରିଲେସନସିପ୍ ଏଷ୍ଟାବ୍ଲିଶ କରିବା ପାଇଁ ତାର ଜ୍ଞାନଟା ଚାଲିଆ, ତାକୁ ତୁମେ ଚେକ୍ କରିପାରିବନି, ତୁମେ କେବେ ଚେକ୍ କରିପାରିବନି, ସେ ତାର ଗୋଟେ ନ୍ୟାଚୁରାଲ ଆଟ୍ରାକ୍ସନ୍ ପଳେଇ ଆଇଲାଣି ପୁରୁଷ ପ୍ରତି, କାହିଁକି ତାର ଜ୍ଞାନଟା ଆସିଗଲାଣି, ସେ ସମ୍ବନ୍ଧ ରଖିବ ହିଁ ରଖିବ, ସେଇଭଳି ଭାଗବତ ତତ୍ତ୍ୱଟା ସେୟା ନା, ଜଣେ ସରଳ ନିଷ୍କପଟ ଚିତ୍ତରେ ତାର ଯଦି ପୂର୍ବର କିଛି ସୁକୃତ ଥାଏ କିମ୍ବା ଗୁରୁ ବୈଷ୍ଣବଙ୍କର କୃପା କିଛି ଥାଏ, ସମ୍ବନ୍ଧ ଜ୍ଞାନ ଆସିଲା ମାନେ ସେ ପାଗଳା ହେଇଯିବ ଆଉ, ଜ୍ଞାନଟା କ'ଣ କରେ ତୁମକୁ, ଜ୍ଞାନଟା ସମ୍ବନ୍ଧ ସେଥିପାଇଁ ଆଗେ ରଖା ହେଲା, ପ୍ରଥମେ ସମ୍ବନ୍ଧଟା ନା, ଏ ସମ୍ବନ୍ଧ ଗୋଟେ ହାଇସ୍କୁଲ ପାଠ ହେଇଛି ନା ନା ମେଟ୍ରିକ ପାଠ ହେଇଛି ନା କ'ଣ କଲେଜ ପାଠ ହେଇଛି, ତୁମେ ଆସିଲେ ଗୋଟେ ବିଦ୍ୟାଳୟରେ ଜନ୍ମ ଦେଲା ଭଳିଆ ଯେଉଁ ଧର୍ମ ସଂସ୍ଥାର ଲୋକ ଅଛନ୍ତି ତାଙ୍କର ଆସିଲେ ତାଙ୍କ ଦେଖା ନେଇଗଲେ ତାଙ୍କର ସବୁ, ଆରେ ଭାଇ ଏ ପାଠ ଏଥିରେ ଆମର ଆମର ଏଇ ଯେଉଁ ଶିକ୍ଷା ରହିଛି ସବୁ ସୁନ୍ଦର ଶିକ୍ଷା ନା, ସବୁ ଜିନିଷଟାକୁ ରିଲେଟେଡ୍ କରାହଉଛି ସମ୍ବନ୍ଧ ସହିତ, ତାର ନାଁଟାକୁ ପରିବର୍ତ୍ତନ କରାହଉଛି, କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ କରାଯାଉଛି, ତାକୁ ପ୍ରଭୁ ବୋଲି ଡକାଯାଉଛି, ଦେଖୁନା ସବୁ ସମ୍ବନ୍ଧ ଗୁଡ଼ା ସବୁ ଭଗବାନ ସହ ଯୋଡ଼ା ହେଉଛି ନା, ତେଣୁ ଯଦି ଜଣେ ଶ୍ରବଣ କୀର୍ତ୍ତନ କରୁଛି ତାର ସମ୍ବନ୍ଧ ପାଇଁ ପ୍ରୟାସ କରୁନି ବା ତାର ଶିଥିଳତା ଆସୁଛି, ତାହେଲେ ସେ କ'ଣ ତା କତରେ ଯେଉଁ ଜ୍ଞାନଟା ରହିଛି ତାକୁ ଚଞ୍ଚଳ କରିବ, ସେ ସମ୍ବନ୍ଧ ସ୍ଥାପନ କରିପାରୁନି ଆଉ, ସେ ମିସ୍ୟୁଜ୍ କରିବ, ଯେମିତି ଗୋଟେ ଝିଅଟା ତୁମକୁ କହୁଥିଲ ଉଦାହରଣ ଦେଉଥିଲ ନା, ପୁଅଟା ଝିଅଟା ତା ପ୍ରାପ୍ତ ବୟସ ହେଲାଣି ତୁମେ ତାକୁ ବିବାହ କରୁନ, ସେ କ'ଣ କରିବେ, ସେ ଯେଉଁଠି ହେଲେ ଉଚ୍ଚ ବି ସମ୍ବନ୍ଧ ରଖିବ, ତା ସମ୍ବନ୍ଧ ଜ୍ଞାନଟା ଚାଲିଲାଣି ତୁମେ ତାକୁ ଚେକ୍ କରିପାରିବେ, ତାର ତାର ଶାରୀରିକ ଧର୍ମର ଲକ୍ଷଣ, ସେଭଳି ଆତ୍ମଜ୍ଞାନ ଯେଉଁମାନେ ଲାଭ କରୁଛନ୍ତି ଆତ୍ମଜ୍ଞାନର ଲକ୍ଷଣ ଏଇଟା, ସେ ଗୁରୁକୃଷ୍ଣ ସମ୍ବନ୍ଧ ବିନା ରହିପାରିବ ନାହିଁ, ସେଥିପାଇଁ ସେ ଲେଖିଲେ ନା ଭକ୍ତିମ ଠାକୁର ଯେଉଁ ପଦ ଗୁଡ଼ିକ ତାକୁ କ'ଣ ବୁଝିହବ, କିଏ ଏମିତି ବୁଦ୍ଧ ହବ ନା କ'ଣ, ସେ ସମ୍ବନ୍ଧ କଥା ଲେଖିଲେ ନା କ'ଣ ଲେଖିଲେନି, କ'ଣ ଦାରା ସୁତ ପୁତ୍ର ଦାରା ସୁତ ତବ ଦାସୀ ଦାସ ସେଇ ତ ସମ୍ବନ୍ଧ ସବେ ଆମର ପ୍ରୟାସ, ଯେଉଁ ଲେଖିଲେ ନା, ତାପରେ ପଦଟା ହଉଛି ରକ୍ଷା ବୋଲି ଆମେ ମାତ୍ର ସେବକ ହୋଇଆ, ତାପରେ ତା ପୂର୍ବ ଗୋଟେ ଅଛି ନା, ଏଇ ଯେଉଁ ସବୁ ସମ୍ବନ୍ଧ ଜିନିଷଟା ନା, ଆତ୍ମଜ୍ଞାନ ଲାଭ ହେଲେ ଜଣେ ସମ୍ବନ୍ଧକୁ ସ୍ଥିର କରିବ, ସମ୍ବନ୍ଧ ସ୍ଥିର ଅର୍ଥ ଲକ୍ଷ୍ୟ ହେଲା ଯେମିତି ପତି ପତ୍ନୀ ବିବାହ ହେଉଛନ୍ତି ବା ପୁଅ ଝିଅ ଭିତରେ ବିବାହ ହେଉଛନ୍ତି, ତାଙ୍କ ସମ୍ବନ୍ଧରେ ସମ୍ବନ୍ଧ ହେଇଗଲେ ମାନେ କ'ଣ କେବଳ ଚାହିଁବେ ବର୍ତ୍ତମାନ ଗୋଟେ ଲାଇନ୍ରେ ଯିବା ପାଇଁ, ତାଙ୍କ ସମ୍ବନ୍ଧରେ ଗୋଟେ ହେଇଗଲା ପତି ପତ୍ନୀର ସମ୍ବନ୍ଧ, ଆଗରୁ ସେ ବିଚଳିତ ହେଉଥିଲେ ମୋ ପତି କିଏ ହେବେ, ମୁଁ କେଉଁଠି ବିବାହ ହେବି, କେମିତି ଚଳିବି, କ'ଣ କରିବି, ବର୍ତ୍ତମାନ ସମ୍ବନ୍ଧ ହେଇଗଲା, ସମ୍ବନ୍ଧ ହେଇଗଲା ମାନେ କ'ଣ ତାର କେବଳ ପତି କେମିତି ସନ୍ତୁଷ୍ଟ କରିବି, କେମିତି ମୋ ଘର ମୁଁ ଚଳେଇବି, କେମିତି ମୁଁ ସୁଖରେ ରହିବି, ମୋର କେମିତି ପିଲାଟେ ହବ, ତାର ତାର ଗୋଟିଏ ଗ୍ରେଡ୍ସରେ ଗୋଟିଏ ଲାଇନ୍ରେ ଗଲ, ସେ ଗୋଟିଏ ଲାଇନ୍ରେ ଯିବ ସେଭଳି ଜଣେ ସମ୍ବନ୍ଧ ଗୁରୁ ବୈଷ୍ଣବଙ୍କ ସାଙ୍ଗରେ ଆମେ ଯେଉଁ ଶ୍ରବଣ କୀର୍ତ୍ତନ କରୁଛେ ତାହେଲେ ଯଦି ଗୁରୁ ବୈଷ୍ଣବଙ୍କ ପ୍ରତି ସମ୍ବନ୍ଧଟା ବଢ଼ୁନି, ମମତାଟା ବଢ଼ୁନି, ତାର ଶ୍ରବଣ କୀର୍ତ୍ତନ ଠିକ ଆମର ହେଉନି, କାହିଁକି ହେଉନି, ତା ନିତ ଦିବ୍ୟ ଜ୍ଞାନ ନା ଅନ୍ୟ ଅଭିଳାଷଟା ରହୁଛି, ଅନ୍ୟ ଅଭିଳାଷ ରହିଲେ ସେଥିପାଇଁ ସେ ଲେଖିଲେ ଅନ୍ୟ ଅଭିଳାଷଟା ଶୂନ୍ୟମ, ଶୂନ୍ୟ ହବ ନା ଅନ୍ୟ ସମ୍ବନ୍ଧ କେମିତି ହବ, ଅନ୍ୟ ଅଭିଳାଷଟା ଶୂନ୍ୟ ହବ, ଅନ୍ୟ ଅଭିଳାଷଟା କ'ଣ, ଅନ୍ୟ ଅଭିଳାଷଟା କ'ଣ, ଅନ୍ୟ ଅଭିଳାଷଟା ସେ ଲେଖିଲେନି ଚୈତନ୍ୟ ଲେଖିଲା କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା, କୈତବ କହି ଏଇ ଆତ୍ମବଞ୍ଚନା, ଏଇଟା ଗୋଟେ ଠକାମି ହେଇଯିବ, ସେସବୁ ପ୍ରହସନ ହେଇଯିବ, ଆଉ ତୁମକୁ ତ ଲାଗିବ ପ୍ରହସନ ବୋଲି, ଆଉ ଭକ୍ତିରେ ଗୁରୁକୃଷ୍ଣ ସହିତ ସମ୍ବନ୍ଧ ନ ହବ ଆମକୁ ନିଜକୁ ବି ଲାଗିବ ଗୋଟେ ମୁଁ ପ୍ରହସନ କରୁଛି, କାହାକୁ ସିନା କହିପାରିବେନି କିନ୍ତୁ ନିଜକୁ ଲାଗିବ ଯେ ମୁଁ ଗୋଟେ ନିଜକୁ ଠକଉଛି, ମୁଁ ଗୋଟେ କପଟା ଆଚରଣ କରୁଛି, କାହିଁକି ସିଏ ସମ୍ବନ୍ଧରେ ସ୍ଥାପନ କରିପାରୁନି ନା ଭଗବାନଙ୍କ ସହିତ, ଭଗବାନଙ୍କ ସମ୍ବନ୍ଧରେ ରିଲେସନଟା ଭଗବାନ ସାଙ୍ଗରେ ହେଇପାରୁନି, ସେଥିପାଇଁ ସେ ଲେଖିଲେ କୈତବ କହିଏ ଏ ଆତ୍ମବଞ୍ଚନା କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମନା, ଏଟା ତ ହଠାତ୍ କିଏ ଆଜି ଜଏନ୍ କରିଦେଇକି ସେ କହିବେନି ମୋର କେବଳ ସବୁ କାମନାରେ ମୁକ୍ତ ହେଇକି ମୁଁ ହେଇଯିବି, ଏ ଶ୍ରବଣ କୀର୍ତ୍ତନ ଆମର ଆଲୋଚନା ପଡ଼ିଛି ଯେ ସ୍ୱାନୁଭବଟା ଆସେ ସମ୍ବନ୍ଧରୁ, ସମ୍ବନ୍ଧଟା କେମିତି ହବ, ଶ୍ରବଣ କୀର୍ତ୍ତନ ଆମେ ଯେଉଁ କରୁଛେ, ସୁସ୍ଥ ଶ୍ରବଣ କୀର୍ତ୍ତନ କଲେ ଜଣଙ୍କର ସମ୍ବନ୍ଧଟା କେବଳ ବଢ଼ିବ, ଭଗବତ ସମ୍ବନ୍ଧଟା ମୁଁ କେମିତି ଦୃଢ଼ କରିବି, ଗୁରୁ ବୈଷ୍ଣବ ସମ୍ବନ୍ଧ କେମିତି ଦୃଢ଼ କରିବି, ସମ୍ବନ୍ଧ ଦୃଢ଼ ନହେଲେ ତ ହେଇପାରିବନି, ଉପରକୁ ଯିବାକୁ ଚାହୁଁଛି ଚେଷ୍ଟା ମୁଁ ଭଜନ କରିବି, ଆରେ ଭଜନଟା ଉପର ଷ୍ଟେପ୍, ଭଜନ ତୁମେ କ'ଣ କରିବ, କାହା ସହିତ ତୁମେ କାହାର ଭଜନ ତୁମେ କରିବ, ଭଗବାନଙ୍କର ତ ସମ୍ବନ୍ଧ କ'ଣ ଅଛି, ହଜାର ଲୋକ ଯାଉଛନ୍ତି ଭାବିଲ ଯାଇଛ ଟ୍ରେନ୍ରେ ଯାଇଛ, ଯାଇଛ ଫ୍ଲାଇଟ୍ରେ ଯାଇଛ, ସେଠି କାହାକୁ ପଚାରୁଛି କି ଆପଣ ଘରଟା କୁଆଡ଼େ, ସିଟ୍ ପାଖରେ ଯିବ ପଚାରୁଛ କ'ଣ ଖାଇଛନ୍ତି କି ନାହିଁ, ସେ ମଲା କେଉଁଠୁ କେତେ ଟଙ୍କାରେ ବୁକିଂ କଲ କ'ଣ, କିଛି କିଛି କୌଣସି ଜିନିଷ ତ ସମ୍ବନ୍ଧ ନାହିଁ ଆଉ ତାଙ୍କ ସହିତ, ଆଉ ଗୋଟେ ଜାଗାରେ ରହିବାର କ'ଣ ଅଛି, ତୁମର ସମ୍ବନ୍ଧ ଯେତେବେଳେ ନାହିଁ ସେ ଗୋଟେ ଜାଗାରେ ଗଲେ ବି କିଛି ଗଲେ ତା ସୁଖ ଦୁଃଖ ସହିତ ତୁମର ସୁଖ ଦୁଃଖ କିଛି ସମ୍ବନ୍ଧ ହେଇନି, ଆଉ ସେଠି ବାପା ମରିବା ଲୋକ ଯାଉଛି, ସେଠି ବିବାହ ପାଇଁ ଯାଉଛି ଫ୍ଲାଇଟ୍ରେ ଲୋକ, କାହାର ବାପା ମରି ଯାଇ ସିଏ ଫେରୁଛି ଦିଲ୍ଲୀରୁ, କିଏ ବିବାହ ପାଇଁ ଫେରୁଛି, କିଏ ତାର ପୁଅର ବାର୍ଥଡେ କରିବ ଫେରୁଛି, କିଏ ତାର ସ୍ତ୍ରୀର ପିଲାଟା ହବ, କେତେ ଲୋକ କେତେ ମାନେ ଭାବନାରେ ଫେରୁଛନ୍ତି, କି ତୁମର କାହା ସହିତ ସମ୍ପର୍କ ନାହିଁ, ତୁମେ ତୁମ ଭାବନାରେ ଫେରୁଛ, ସମ୍ବନ୍ଧ ନଥିଲେ କେବେ ସୁଖ ଦୁଃଖ ତ ଚିନ୍ତା ହବନି, ଆଉ ସେ ଗୁରୁ ବୈଷ୍ଣବ ସମ୍ବନ୍ଧରେ ତୁମେ ରଖିବ, ତୁମର ଫିଲିଙ୍ଗସଟା କେମିତି, ସେ ଲୋକଟା ବସୁଛନ୍ତି ତାର ସୁଖୀଟା କି ଦୁଃଖୀଟା କି ଧନୀଟା କି ଗରିବ କିଛି ନାହିଁ, ସେ ତା ତୋ ସିଟ୍ ପାଖରେ ବସିଥିଲେ, ତୁ ତା ତୋ ସିଟ୍ ପାଖରେ ବସିଲେ ଚାଲ, କିଛି ସମ୍ବନ୍ଧ ନାହିଁ, ଭଗବତ ସମ୍ବନ୍ଧଟା ତା ଭଗବତ ସମ୍ବନ୍ଧ ଯଦି ନ ହେଇପାରିଲା, ଗୁରୁ ବୈଷ୍ଣବ ସମ୍ବନ୍ଧ ନ ହେଇପାରିଲା, ତୁମକୁ ସେଭଳିଆ ଡ୍ରାଏ ଡ୍ରାଏ ଲାଗିବ, ଖାଲି ଆସିବ ଶୁଖିଲା ଭଳିଆ ଗୋଟେ ଶୁଖିଲା ଶୁଷ୍କ ଜୀବନ ଲାଗିବ, ସେ ସମ୍ବନ୍ଧଟା ଆଗେ ରଖାଗଲା ନା, ଆଉ ଶ୍ରବଣର ମୁଖ୍ୟ ଜିନିଷ ହେଲା ଏଇ ସମ୍ବନ୍ଧଟା, ଭଗବତ ପ୍ରତି ମୋର ଭଗବାନ କୃଷ୍ଣଙ୍କ ପ୍ରତି ମୋର ସମ୍ବନ୍ଧ କେମିତି, ଗୁରୁଙ୍କ ପ୍ରତି ବୈଷ୍ଣବମାନଙ୍କ ପ୍ରତି ହରି ଗୁରୁ ବୈଷ୍ଣବଙ୍କ ପ୍ରତି ସମ୍ବନ୍ଧଟା କେମିତି ବଢ଼ିବ, ଏହି ସମ୍ବନ୍ଧ ନ ବଢ଼ିଲେ ସାଂସାରିକ ସମ୍ବନ୍ଧର ଶିଥିଳ କେବେ ହବନି, ଲୋକ କୁହନି ମୁଁ ଘରଦ୍ୱାର ସବୁ ଛାଡ଼ିଦେଇକି ପଳେଇ ଆସିବି, ଏ ଛାଡ଼ି କ'ଣ ଆସିବ ତୁମେ, ସେଟା ବୁଦ୍ଧିପୂର୍ବକ ହେଲା, ଆଜିକାଲି କ'ଣ ବୈରାଗ୍ୟ ଯେଉଁ ରହିଲା ଜଣଙ୍କର ଯେଉଁ ବୈରାଗ୍ୟ ଆସିବ କେମିତି ବୈରାଗ୍ୟ ଆସିବ, ଯେଉଁମାନେ ମାନେ ବୈରାଗ୍ୟ ଦ୍ୱାରା ତତ୍ତ୍ୱଟାକୁ ଶ୍ରବଣ କରିକି, ବୈରାଗ୍ୟ ଦୁଇ ପ୍ରକାର ରହିଲା ନା, ଯେମିତି ଜଣେ ସଂସାର ଏଇଟା ବି ଭଗବାନଙ୍କର ଆଶୀର୍ବାଦ ନା, ସଂସାର କଷ୍ଟ ପାଉଛି ତାର ପୂର୍ବରୁ କିଛି ପୁଣ୍ୟ ଅଛି ବା ସଂସାରରେ ଦୁଃଖର ଅନୁଭବ କରିକି ଭକ୍ତ ସଙ୍ଗ କରି ତାର ଗୋଟେ ଆସିଗଲା ବୈରାଗ୍ୟ, କିନ୍ତୁ ସେ ବୈରାଗ୍ୟଟା ସ୍ଥିର ରହିବ ନାହିଁ, କାରଣ କିଛି ଅସୁବିଧା ସମୟ ପାଇଁ କିଛି ଅସୁବିଧାରେ ତୁମେ ପଡ଼ିଥିଲେ ବୋଲି ସେ ବୈରାଗ୍ୟଟା ଆସିଛି, ସେଟା ଚଞ୍ଚଳ ବୈରାଗ୍ୟ, ସେଟା ଚଞ୍ଚଳ ବୈରାଗ୍ୟ, ସେ ବୈରାଗ୍ୟର ଚଞ୍ଚଳତା ରହିଛି, ବୈରାଗ୍ୟ ବହୁତ ପ୍ରକାର ରହିଲା ନା, ବହୁତ ସ୍ୱାଭାବିକ ଯେଉଁ ବୈରାଗ୍ୟଟା ସେ କେଉଁଠି ରହିଲା ବୈରାଗ୍ୟ କଥା, ଭାଗବତ ରହିଲା ନା? ପ୍ରଥମ ସ୍କନ୍ଦ ଅଛି ଜ୍ଞାନ ବୈରାଗ୍ୟ ସଂଯୁକ୍ତ, କେଉଁଠି ଅଛନ୍ତି ଭାଗବତରେ? ଯେ ଭଗବତ ବିଷୟ ଜ୍ଞାନରେ ସ୍ୱାଭାବିକ ଜଣଙ୍କର ବୈରାଗ୍ୟ ଆସିବ, ସରି ଭଗବତ ଜ୍ଞାନଟା ତାର ସ୍ୱୀକୃତି ଅଛି, ଶ୍ରବଣ କରିକି ବା ଶ୍ରଦ୍ଧା କରିକି ଜାଣିଦେଲା, ସେ ଶ୍ରଦ୍ଧା କରିକି ହୁଏନି, ପ୍ରାୟତଃ ଶ୍ରବଣ କରିକି ସଙ୍ଗ କରିକି ହୁଏ, ପୂର୍ବ ସ୍ୱୀକୃତା ଥାଏ, ତାର ଗୋଟେ ସ୍ୱାଭାବିକ ବୈରାଗ୍ୟ ଆସିଲା। ସ୍ୱାଭାବିକ ବୈରାଗ୍ୟଟା କ'ଣ ହୁଏ, ତାର ନ୍ୟାଚୁରାଲ ଗୋଟେ ଡିଟାଚମେଣ୍ଟ ଅଛି ନା, ତାର ଏଇଟା ପୂର୍ବ ସ୍ୱୀକୃତିରୁ ଆରାଇଛି, ତାକୁ ଆଉ ବେଶୀ ଷ୍ଟ୍ରଗଲ କରିବାକୁ ପଡ଼ିବନି, ସେ ତାର ଆସିବ ମାନେ ତା ବୈରାଗ୍ୟ ରାସ୍ତା ଦେଇକି ସେ ଯିବ, ତାକୁ ଆଉ କିଛି ମାନେ ଇଏ କରିବାକୁ ପଡ଼ିବନି। ଆଜି ଚଞ୍ଚଳ ବୈରାଗ୍ୟ ଗୋଟେ ପରିସ୍ଥିତିରେ ପଡ଼ିକି ଆମେ ପଳେଇ ଆସିଛେ, ସେଥିରେ ବି ସ୍ୱୀକୃତି ଭଗବାନଙ୍କର ନା, କାରଣ ଜଣେ କେମିତି ମୁହଁ ବୁଲେଇବ ବିଷୟକୁ ଛାଡ଼ିବାଟା ସଜା ନୁହେଁ, କିନ୍ତୁ ମନେ ରଖିବାକୁ ପଡ଼ିବ ଏ ଯେଉଁ ଜ୍ଞାନ ବୈରାଗ୍ୟ ଏସବୁ ହବ, ଭକ୍ତି କେମିତି ହବ, ଏ ଭଗବାନଙ୍କର କଥା ଶ୍ରବଣ କରିକି ଆଚରଣ କରିକି ତାର ବୈରାଗ୍ୟଟା ଆସିବ, ନ୍ୟାଚୁରାଲ ବୈରାଗ୍ୟ। କାରଣ ବୈରାଗ୍ୟଟା ଯଦି ପ୍ରଥମେ ଜଣଙ୍କର ନ ରହିବ ସେ ଭକ୍ତିରେ ପ୍ରବେଶ କରିପାରିବ ନାହିଁ, ଘରଟାକୁ ପଶିଯାଅ ତାପରେ ତୁମେ ମୁଣ୍ଡ ଟେକିବ, ଘରକୁ ତ ନ ପଶ। ଆଉ ମହାପ୍ରଭୁ ଭଲ ପାଆନ୍ତିନି ଯେଉଁମାନଙ୍କର ବୈରାଗ୍ୟ ନାହିଁ, ଯେଉଁମାନଙ୍କର ଭୋଗ ବୁଦ୍ଧି ସବଳ, ଭଲ ଜିନିଷ ଖାଇବୁ, ଭଲ ଜିନିଷ ରହିବୁ, ଭଲ ମୋର ଚିକ୍କଣ ଭଲ ମନ୍ଦ, ମହାପ୍ରଭୁ ତ ସେମାନଙ୍କୁ ସେମାନେ କେବେ ଭକ୍ତି କରିପାରିବେ, ମହାପ୍ରଭୁ ସେଟା ମନା କରିଦେଇଛି ନା, ସେଥିପାଇଁ ସେ ରିଜେକ୍ଟ କଲେ ପ୍ରଥମେ ଭଲ ଭଲ ନା ଖାଇବ, ଆର ଭଲ ନା ପରିବ, ସେଥିରେ ମହାପ୍ରଭୁ ଆଗେ ଭଲ ଖାଇବାରୁ ଆରମ୍ଭ କଲେ, ଆଉ ଭଲ ଖାଇବନି ଭଲ ପିନ୍ଧିବନି କାହିଁ ସବୁ କହିଲେ, ତା ମନ ନୁହେଁ ଯେ ଆମେ ଛିଡ଼ା ପିନ୍ଧିବା, ମାନେ ଯୁକ୍ତ ଯେତିକି ଆବଶ୍ୟକ ସେତିକି ଯାହା ଭଗବାନ ଦେଉଛନ୍ତି ସେତିକି ସନ୍ତୁଷ୍ଟ ହେବ, ଭୋଗ ବୁଦ୍ଧି ରହିଲେ ହେବନି। ଭୋଗ ଭକ୍ତି ହେଉଛନ୍ତି ଦୁଇଟା ବିପରୀତ ଜିନିଷ, ତା ବୈରାଗ୍ୟଟା ପ୍ରଥମେ ପୂର୍ବରୁ ଯାହାର ସ୍ୱୀକୃତି ଥାଏ ତାର ବୈରାଗ୍ୟ ଆସେ। ଏ ଆମର ଛୁଆଟି ବେଳେ ଶୁଣିଛୁ, ଆମର ସେ ବୁଢ଼ୀମା ମାନେ ସବୁ କୁହନ୍ତି, ଆଉ ତା ପୁତ୍ର ବୈରାଗ୍ୟ ହୁଏ ପୂର୍ବ ସ୍ୱୀକୃତି ନା କ'ଣ, ହଁ ଯାହାର ଭାଗ୍ୟ ଅଛି ତା ପୁତ୍ର ବୈରାଗ୍ୟ ହୁଏ, ବୈରାଗ୍ୟ କ'ଣ ସେମିତି ହେଇଯିବ ନା କ'ଣ, ବିଷୟ ପ୍ରତି ଆକର୍ଷଣ କେହି ବି ଛାଡ଼ିପାରନ୍ତିନି, ବିଷୟର କିଛି ସତ୍ୟତା ନଥିଲେ ବି ଇନ୍ଦ୍ରିୟ ଅନାଦି କାଳରୁ ସେ ତାକୁ ସେ ଚପଳ ସୁଖକୁ ଭୋଗିକି ଆସିଛି, ସେ କେବଳ ମାନସରେ ସ୍ୱପ୍ନଟା ଗୋଟେ ବୋଲେ ସ୍ୱପ୍ନ ଦେଖିଛ ନା ନାହିଁ, ସ୍ୱପ୍ନ ଦେଖିଛ, ସ୍ୱପ୍ନରେ ତୁମେ ଯାହା ସବୁ ଚିନ୍ତା କରୁଛ ତାକୁ ବର୍ତ୍ତମାନ ତ ନିଦ ଭାଙ୍ଗିଗଲା, ଭାଙ୍ଗିଗଲା ପରେ ତୁମକୁ ସ୍ୱପ୍ନରେ କ'ଣ 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 ଲାଗିବ, ସେ ସ୍ୱପ୍ନ ଯାହା ଦେଖିଥିଲ ତାର କ'ଣ ମୂଲ୍ୟ ରହିଛି, ସ୍ୱପ୍ନ ବେଳେ କ'ଣ ଲାଗୁଛି, ସ୍ୱପ୍ନରେ ଯେଉଁ ସ୍ୱପ୍ନଟା ଶୋଇଥିଲା ବେଳେ ଯେଉଁ ସ୍ୱପ୍ନଟା ଦେଖିଲେ ତାର ବାସ୍ତବଟା କ'ଣ ରହିଛି, କିଛି ନାହିଁ, ସେଟା ମନ ଅନୁଭବ କରିଛି ନା, ଆଉ କିନ୍ତୁ ସେ ସୁଖଟାକୁ ସ୍ୱପ୍ନ ଭାଙ୍ଗିଗଲା ପରେ ବି ଆଉ ଆଣିପାରିବେନି ମନ ଭିତରୁ, ଆଣିଲେ ବି ତାର ବାସ୍ତବତା କିଛି ରହିବେନି, ମୁଁ ରାଜା ହେଇଥିଲି, ମୁଁ ରାଜା ହେଇଥିଲି ଗୋଟେ ଯାଇଥିଲି ଏମିତି କ'ଣ, ତୁ ତ ବର୍ତ୍ତମାନ ତ କିଛି ନାହିଁ, ତ କାମ କରିବାକୁ ଯିବାକୁ ପଡ଼ିବ, ଆଉ ତୋ ରାଜା ତୋର ହେଇଥା, ତାର ସ୍ୱପ୍ନରେ କେତେବେଳେ ରାଜା ହେଉଛି, ସେଥିପାଇଁ ଗୃହସ୍ଥ ଧର୍ମରେ ଲେଖିଲେ ନା ଭଗବାନ, ଆଉ ସିଏ ଆଉ ଭାଗବତ ବାଣୀ ହବ କ'ଣ କହିହବ, ବର୍ତ୍ତମାନ ସଂସାରରେ କହିହବ ବିନି, ଏ ଯେଉଁ ସମାଜ ଆସୁଛି ଆଉ 5 ବର୍ଷ 10 ବର୍ଷ ସେଇ ତାଙ୍କୁ ଇଣ୍ଡାଇରେକ୍ଟଲି ସବୁ ଏଣୁ ତେଣୁ କଥା କହିବ, ଭାଗବତ ଡାଇରେକ୍ଟ କହିପାରିବେ, ସେଥିପାଇଁ ସିଧା ଲେଖାଗଲା ପରମହଂସ ସଂହିତା, ଆଉ ପରମହଂସ ମାନଙ୍କରଟା ସଂହିତା ତୁମେ ଆଉ ଏଇ ଭୋଗୀ ସମାଜର ଲୋକମାନେ କହିପାରିବେ କି ଭାଗବତ, ଭାଗବତ ଯେଉଁ ସିଧା ସିଧା ବାଣୀ ଯଦି କଥା କହିବ ହବନି, ଚାଲିବନି, ଆଉ ଲେଖିଲେନି କେମିତି ରଖିଲେ, ଗୃହସ୍ଥ ଧର୍ମରେ ଲେଖିଲେ ନା, ସ୍ତ୍ରୀ ପୁତ୍ର ଆପ୍ତ ସଂଗମମ ସଂଗମମ ପାର୍ଥ ସଂଗମ ଅନୁଦେୟ ବିହନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁଗଥା, ଉଦ୍ଧବ ଭଗବାନ ଉଦ୍ଧବ କହୁଛନ୍ତି, ସ୍ତ୍ରୀ ପୁତ୍ର ଆପ୍ତ ସଂଗମ ଏଇ କଥାଟା ପଡ଼ିଛି ଏଠି, ସମ୍ବନ୍ଧ ନହେଲେ ସ୍ୱାନୁଭବ ଆସିବନି, ସ୍ୱାନୁଭବ ଯେତେବେଳେ ନ ଆସିଛି ସେତେବେଳେ କେମିତି ଭଗବାନଙ୍କର କୃପା ବୈଭବ, ସମ୍ବନ୍ଧ ନହେଲେ ତ ନାମ କରିପାରିବନି, କିଛି ତ କୋଉ ଜିନିଷଟା ହେଇପାରିବନି, ଆଉ ସବୁଗୁଡ଼ା କାଲି ଚାଲିଥିବ ଅଫିସିଆଲ ଯାହା କୁହାଯାଏ, କ'ଣ କୁହାଯିବ, ଗୋଟେ କାର୍ଯ୍ୟାନୁରୋଧ ଗତାନୁଗତିକ ନ୍ୟାୟରେ ଚାଲିବ, ମୋର ବାସନ ମଜା ଅଛି ମୋର ବାସନ ମାରିଦେଲି, ଝାଡ଼ୁ ମଜା ଅଛି ମୋର ଝାଡ଼ୁ ମାରିଦେଲି, କାହାର ଝାଡ଼ୁ ମାରୁଛ, ଆଉ 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 ପଚାରେ ତୁମେ କାହା ପାଇଁ କରୁଛ ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ, କ'ଣ କରୁଛ ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। ଯେମିତି ଆମର ପ୍ରଧାନମନ୍ତ୍ରୀ ଅଛନ୍ତି କିଏ ମୋଦିଜୀ, ସେ କାହା ପାଇଁ କରୁଛନ୍ତି ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ତାଙ୍କ ସ୍ପିରିଟ୍ କାହିଁକି କେତେ ବୟସ ତାଙ୍କର ହେଲାଣି 70 ବୟସ, ସେ ଯେଉଁ ସ୍ପିରିଟେଡ୍ ହେଇକି କ'ଣ ସେ ସବୁ କେତେ ସମ୍ବାଦ କ'ଣ ଆମେ ତ ଏଇଟା ଦେଖୁନୁ, ସେ ଲୋକଙ୍କୁ କହିବା ରେଡ଼ିଓରେ କହିବା ଏହା କହିବା, କାହା ପାଇଁ କରୁଛନ୍ତି ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ, କ'ଣ କରୁଛନ୍ତି ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। କାହିଁକି ଇଣ୍ଟେନ୍ସନ୍ଟା ମୁଁ କାହା ପାଇଁ କରୁଛି, ଦେଶ ପାଇଁ, ସେଇଟା ଇମ୍ପୋର୍ଟାଣ୍ଟ। ଆମେ ଭକ୍ତ ହେଇଛେ, କାହା ପାଇଁ କରୁଛେ ଭଜନ, କାହା ପାଇଁ କରୁଛେ ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ଆମେ ଭଜନ କରୁଛେ କାହା ପାଇଁ, ମୁଁ କେମିତି କୃଷ୍ଣ ଭକ୍ତି ପାଇକି ମୋର ଭଗବାନ, ଭଗବାନ ସହିତ କ'ଣ ସମ୍ବନ୍ଧ ଅଛି? କି ଆମର ବୁଦ୍ଧି ଶିଖିବା କାମ କୁହନ୍ତିନି ବାବୁଲି, ବୁଦ୍ଧି ଶିଖିବା କ'ଣ ଜାଣିଛ ନା, ମୋତେ ବୁଦ୍ଧି ଶିଖେଇଦେଲା ଆଉ କ'ଣ ବୁଦ୍ଧି ଶିଖେଇଦେଲା, ତୁମରି କତୁରୁ ବୁଦ୍ଧି ନେଇକି ତୁମକୁ ଓଡ଼ିଆରେ ଗୋଟେ ନାହିଁ ଢଗ କ'ଣ ହେଟା କୁହନ୍ତି, କ'ଣ କ'ଣ କୁହନ୍ତି, ମୋ ବାଣ ମୋତେ ଫେରେଇଲା ସେ, ହଁ ସେ ଲୋକ ବୁଦ୍ଧି ତୁମରି କତୁରୁ ନେବେ ତୁମକୁ ଫେରେଇବେ। ଭଗବାନ ଜାଣି ଦେଉଛନ୍ତି ନା, ଇଏ କାହିଁକି ଭୋଜନ କରୁଛି ରେ, କାହିଁକି ଭକ୍ତଟା ଭୋଜନ କରୁଛି, ଓ ଇଏ କହିଲି ମୁଁ ବଡ଼ ହେବି, ମୁଁ ମୋ ସହିତ ଏହାର କିଛି ସମ୍ପର୍କ, ମୋତେ କର୍ମୀ ଆମ ଭିତରେ କ'ଣ ପାର୍ଥକ୍ୟ ହବ, ସକାମ କର୍ମୀ ଗୋଟେ ଭକ୍ତ ଭିତରେ କ'ଣ ପାର୍ଥକ୍ୟ ରହିଲା, ସେ କହିଁ ସେ ତାର ମାଗି ନବ କିଛି ଦବ ଦେଖେଇବ ଲୋଭ ଦେଖେଇ, ଭଗବାନଙ୍କୁ ଲୋଭ ଦେଖିବା କଥା ନା, ଛୁଆକୁ ଚକୋଲେଟ୍ ଦେଖିବି ଦେଖିବା, ଭଗବାନ ଲୋଭ ଦେଖିବା କଥା, ପ୍ରଭୁ ମୋର କାମ ହେଲେ ଜଗନ୍ନାଥ ମୁଁ ତ ରଥଯାତ୍ରାକୁ ଯିବି, ଜଗନ୍ନାଥ ମୁଁ ଗୋଟେ ପତାକା ବାନ୍ଧିବି, ଠାକୁର ଲୋଭ ଦେଖାଯାଉଛି, ଭଗବାନ ଜାଣିଛ ସକାମୀ କର୍ମୀଟା ଯାହା ହେଲେ ତ ମୋତେ ଡାକୁଛି ଯା, ସକାମୀ କର୍ମୀ ନା ସିଏ ତାର କ'ଣ ସୁଖ ଭଗବାନଙ୍କ ସୁଖଟା ରହିଛି କି, ତାର ଯେଉଁ ସମ୍ବନ୍ଧଟା ଭଗବାନ ସହିତ ରଖିଛି କେଉଁଥିପାଇଁ ରଖିଛି, ତାର ନିଜର ସୁଖ ପାଇଁ ରଖିଛି, ଆମର ସେ ସମ୍ବନ୍ଧ ବି ରିଜେକ୍ଟ କରାହେଇଛି, ସେଥିପାଇଁ ସକାମୀ କର୍ମୀ କୁହା, ସକାମୀ ଭକ୍ତ କୁହାହେଉଛି। ଆମର ସୁଖ ହେଉଛି ମୋର ଟପ୍ ଲାଇନ୍ ଏଟା ପୁରା ରାଧାରାଣୀଙ୍କର ଇଏ ପରମ୍ପରାର ଶିକ୍ଷା ଆମର ନା, ଆଉ ତୁମର ତୁମେ କହିବ ଭକ୍ତ ହେଇଛି ମୋର ଡିଷ୍ଟର୍ବ ହେଉଛି ମୋର ଅସୁବିଧା, ତୁମର କିଛି ସେଗୁଡ଼ା ତୁମେ କିଛି ଚିନ୍ତା କରିପାରିବନି, ଯଦି ଭକ୍ତିର ଟପ୍ ଲାଇନ୍ ଧରାଯିବ ଟପ୍ ଅର୍ଡର୍ କୁହାହବ ତୁମେ ତୁମ ବିଷୟରେ କିଛି ଚିନ୍ତା କରିପାରିବନି, ଏ ହେଉଛି ପ୍ରକୃତ ବୈରାଗ୍ୟ, ତୁମ ବିଷୟରେ କି ତୁମେ ଚିନ୍ତା କରନି, କାରଣ ତୁମେ ତୁମ ବିଷୟରେ ଚିନ୍ତା କରୁଛ ମାନେ ତୁମେ ବର୍ତ୍ତମାନ ସୁଦ୍ଧା ଭଗବାନଙ୍କ ଉପରେ କରୁନା କି ତୁମେ ଦାୟିତ୍ୱ ଛାଡ଼ୁନ, ତୁମେ ଛାଡ଼ୁନ, ରାଧାରାଣୀ ତାଙ୍କ ବିଷୟରେ ଗୋପୀମାନେ ତାଙ୍କ ବିଷୟରେ ଚିନ୍ତା କରିଥାନ୍ତେ, ତାଙ୍କ ଭବିଷ୍ୟତ ଚିନ୍ତା କରିଥାନ୍ତେ, ତାହେଲେ ସେ କୃଷ୍ଣଙ୍କୁ ଭଲ ପାଇପାରିନଥାନ୍ତେ କେବେ ହେଲେ, ଯିଏ ଭବିଷ୍ୟତ ଚିନ୍ତା କରେ ସେ ଭଲ ପାଇପାରେ ନା, ଭଲ ପାଇବା ଗୋଟେ ଅନ୍ଧାମ ଜିନିଷ, ବାହାର ଦୁନିଆରେ ତ ସେ ଅନ୍ଧ ଆଉ, ଏ ଯେଉଁ ପୁଅ ଗୋଟେ ଝିଅକୁ ଭଲ ପାଉଛି କ'ଣ ଅନ୍ଧ ନା ନା ବୋଲି, ସେ କ'ଣ ଭବିଷ୍ୟତ ଚିନ୍ତା କରୁଛନ୍ତି, କିଛି ନାହିଁ କିଛି ନାହିଁ, ସେ ଭଲ ପାଇଗଲା ଆଉ, ତା ଜାତି ଗୋତ୍ର ଭବିଷ୍ୟତ ମୁଁ ଚଳିବି କେମିତି କିଛି ନାହିଁ, ଚଳିବୁ କେମିତି ବାହାହବୁ ବାପା, କିଛି ସେ ଦେଖିବୁନି, ତା ଦେହ ତାର କ୍ୟାପାସିଟି ମୁଁ ତାର ମାନସିକ ସନ୍ତୁଳନ ତା ଅବସ୍ଥା ମୁଁ ଗୋଟେ ପରିବାର ଦାୟିତ୍ୱ ନେବି କିଛି ଦେଖିବୁନି, କାରଣ ସେ ଭଲ ପାଇଗଲା ବା, ବାହାର ଦୁନିଆର ଗୋଟେ ଲଷ୍ଟରେ ଏତେ ବଡ଼ ଯାହା କୁହନ୍ତି ମାଦକତା ରହିଛି ଇନ୍ଫ୍ଲୁଏନ୍ସ ପ୍ରଭାବ ରହିଛି, ଏମିତି ସେ ଗୋଟେ ଅନ୍ଧ ହେଇଯାଉଛି, ଆଉ ପ୍ରେମଟା ସେୟା ନା, ଆଉ ପ୍ରେମ ଜିନିଷଟା ଗୋଟେ ସେୟା ନା, ଆଉ ସେଥିରେ ତୁମକୁ ଗୋଟେ ଅନ୍ଧ ହେଇଯିବାକୁ ପଡିବ, ଆଉ ନିଜ ବିଷୟରେ ଚିନ୍ତା କିଛି କରିବ, ଏଇଟା ଟଫ୍, ଏଇଟା ଟଫ୍ ଜିନିଷ, ବର୍ତ୍ତମାନ ଏଇଟା ହବନି, ଏଇଟା ତୁମ ଚିନ୍ତାଟା ତୁମକୁ ଖାଇଦେବ, ତୁମ ଚିନ୍ତା ତୁମକୁ ଖାଇଦେବ, ତୁମେ ଗ୍ରସ୍ତ ହବ ବ୍ରହ୍ମଚାରୀ ହେଉଛ, ମୋତେ ମୋର ସୁଧା ହେଲା, ମୋର ଏମିତି ହେଲା, ମୋର ଭଜନ ହଉନି, ଏ କ'ଣ କଲେ କରିପାରିବ ଭଜନଟା, ଦେଖିବା ଚାଲ ଦେଖିବା ତୁମକୁ ସେ ଜାଗାରେ ରଖି ଦେଇଦେବେ ସେମିତି ଖାଇବାକୁ ଦିଏ, ତୁମେ କଲକୁ ଦେଖା ହବ ଭଜନଟା, ଭଜନଟା ଏମିତି କାର ହୁଏ ନା କ'ଣ, ତୁମେ ତ ସମ୍ବନ୍ଧରେ ରଖିନ କି ତୁମ ଦାୟିତ୍ୱରେ ତୁମେ କୃଷ୍ଣଙ୍କ ଉପରେ ଛାଡ଼ିନ, କୃଷ୍ଣ କହୁଛନ୍ତି ଇଏ ଇଏ କାହାର ବର୍ତ୍ତମାନ କାହାର କାହାକୁ ଭଜନ କରୁଛି, ସମ୍ବନ୍ଧ ବଡ ଇମ୍ପୋର୍ଟାଣ୍ଟ ଜିନିଷଟା ନା, ସେଟା ମୁଖ୍ୟଟା, ସେଟା କ'ଣ କରୁଛି ସେଟା ନୁହେଁ, କାହା ପାଇଁ କରୁଛି, କାହା ପାଇଁ ମୁଁ କରୁଛି। ସେଥିପାଇଁ କର୍ମୀ ଲୋକ ବେଳେବେଳେ ମାନେ ମୁଁ ଭଗବାନଙ୍କୁ ନିନ୍ଦା କରୁନି, ଯଦି ତତ୍ତ୍ୱଜ୍ଞାନ ନ ବୁଝିପାରିଲା ତା ଜୀବନରେ, ସେ କର୍ମୀକୁ ସବୁବେଳେ ଖୁସି ହେବ, କର୍ମୀ ଲୋକଙ୍କୁ ଦେଖିକି ପ୍ରଶଂସା କରିବ, ଭକ୍ତମାନଙ୍କୁ ଦେଖି ତାକୁ ଭଲ ଲାଗିବନି, କାରଣ ସେ ବା କିଛି ରସ ପାଉନି, କର୍ମୀ ଲୋକ ସେମାନେ ସାଟିସ୍ଫାଏଡ୍ ମାନେ ଭୁଲ ପଥରେ ଯାଉଛନ୍ତି, କିନ୍ତୁ ବହୁତ କର୍ମୀ ଅଛନ୍ତି ଯେଉଁମାନେ ସେମାନେ କ'ଣ କୁହନ୍ତି ସନ୍ତୋଷରେ, କାହିଁକିନା ସେ ତାଙ୍କର କର୍ତ୍ତବ୍ୟ, ମୋ କର୍ତ୍ତବ୍ୟଟା ଠିକ୍ କରିଛି, ମୋ ପୁଅଟାକୁ ଚାକିରି କରାଇଦେଇଛି, ମୋର ଝିଅ ବିବାହ ଭଲ ଜାଗାରେ ଝିଅ, ଆମ କତିରେ କୁହନ୍ତି ଖୋଲିକି, ଆଉ ଆଜ୍ଞା କେମିତି ନା ଆଜ୍ଞା ହଁ ଝିଅଟା ଚାକିରି କରିଦେଇଛି, ପୁଅଟା ହେମିତି ଦେଶରେ ରହୁଛି, ଝିଅଟା ଏମିତି ରହିଛି, ଘର କରିଦେଇଛି ଆଜ୍ଞା, ମୋର ଆଉ କିଛି କର୍ତ୍ତବ୍ୟ ନାହିଁ, ମୁଁ ଯାହା କରିବା କଥା କରିଦେଇ ତାଙ୍କ, ସେ ସାଟିସ୍ଫାଏଡ଼, ସେମାନେ ତାଙ୍କ ପୋଜିସନରେ ସନ୍ତୋଷ ଅଛନ୍ତି। କାହିଁକି ସେ ସନ୍ତୋଷ ଅଛନ୍ତି? ସେ କାହା ପାଇଁ କରୁଛନ୍ତି ସେଟା ସେ ଜାଣିଛନ୍ତି ଭଲ, କାହା ପାଇଁ କରୁଛି ପରିବାର। ଆମେ ଭଗବାନଙ୍କର ଭକ୍ତ ହେଇଛେ, ବ୍ରହ୍ମଚାରୀ କାହିଁକି ଭକ୍ତ ହେଇଛେ, କ'ଣ କରୁଛେ, କାହା ପାଇଁ କରୁଛେ, ସେଟା ଇମ୍ପୋର୍ଟାଣ୍ଟ। ସେଇଟା ଭଗବାନ ଧରିବେ ନା, ଆଉ ସେ ବଡ଼ ବଡ଼ ଦର୍ଶନ ତୁମେ ଜାଣ, ବଡ଼ ବଡ଼ କଥା କୁହ, ସେ କିଛି କାମ ଦେବନି ବାପା, ଲସ୍ କିଛି ତୁମର ହେବନି, କିନ୍ତୁ କାମ ଦେବନି କିଛି। ଏ କରୋନା ଔଷଧ ହେଇଛି ବର୍ତ୍ତମାନ, କିଏ ହଜାର କ'ଣ ଭାବିଲେ ବୋଲେ ବୁଝୁଛ ନା ନାହିଁ? ତୁମେ ତ ଡରି ଡରି କହ ମୁଁ ଗରମ ପାଣି ପିଇବି, ମୋତେ ଆଉ ହେବନି, କିଏ ଲେମ୍ବୁ ରସ ପିଇଲାଣି, କିଏ କ'ଣ କମଳା, କିଏ ତୁମେ ଏ ମନକୁ ମନ ତ ସବୁ ଯାହା କରିପକେଇବ, ସେଟା କ'ଣ, ସେଟା କ'ଣ କାମ ହବ? ସେସବୁ କାମ ହବ, ନିଜର ବିଚାରଧାରା ଏସବୁ କିଛି କାମ ଦେବନି ବିଶେଷ। ତୁମେ ଜାଣିଥାଅ ବହୁତ ବହୁତ କିଛି ଜାଣିଛ, କିନ୍ତୁ ସିଏ ଆଟାକ୍ କଲା ପରେ, ସିଏ ଯେତେବେଳେ ଆଟାକ୍ କରିବ ସେ ଡକ୍ଟର ତାର ଧରିବ, ସିଏ ତା ଧରିଦେବ ନା ୟାର ୟା ବଡିର ଷ୍ଟ୍ରେଙ୍ଥ କେତେ, ଇଏ କେମିତି କାର୍ଯ୍ୟ କରୁଛି, ସେ ତାର ସେ ତା ଅଲଗା କଥା। ତୁମେ ଜାଣିବାର କ'ଣ ଅଛି? ଜାଣିବା ଜିନିଷ ଗୋଟେ ଅଲଗା ଜିନିଷ, ଆଉ ଏଇଟା ବି ଭାଗ୍ୟର ଜିନିଷ ନା, ଜଣେ ଭଗବତ ତତ୍ତ୍ୱ ଜାଣୁଛି ଭଲ, ତାର ସ୍ୱୀକୃତି ଅଛି, ଜ୍ଞାନ ଅଛି, ବୁଦ୍ଧି ଅଛି ଭଲ, କିନ୍ତୁ ମନେ ରଖ ସବୁବେଳେ ମନେ ରଖିବାକୁ ପଡ଼ିବ ଏଇଟା ତୁମକୁ। ଯଦି ଆମେ ସମ୍ବନ୍ଧ ଗୁରୁ ବୈଷ୍ଣବ ସହିତ ନ ରଖିପାରିଲେ, ଆଉ କାହା ପାଇଁ କରୁ ଯଦି ନ ବୁଝିପାରିଲେ, ଏ ସବୁଦିନ ଆମ ପାଇଁ ଗୋଟେ ବୋଝ ହେଇଯିବ, ଆମ ପାଇଁ ସବୁଦିନ କାରଣ ଆମେ ପ୍ରେମ ପାଇନି, କିନ୍ତୁ ଜଣେ ଭକ୍ତ ଚିନ୍ତା କରିବା ଦରକାର, ମୁଁ ଏ ଜନ୍ମର ପ୍ରେମ ନ ପାଇପାରେ, କିନ୍ତୁ ମୋର ଯଦି ଆଜି ମରଣ ହେଇଯାଏ ମୁଁ ଅସନ୍ତୋଷରେ ମରିବିନି, କାରଣ ମୁଁ ପ୍ରଭୁଙ୍କ ପାଇଁ କିଛି, ମୋର ଯେତିକି ମୋର ଭିତରେ କାମନା ଥାଉ ବାସନା ଥାଉ, ମୁଁ ଯେତିକି ଚେଷ୍ଟା କରିବା କଥା ମୁଁ ପ୍ରଭୁଙ୍କ ପାଇଁ ମୁଁ କରିଛି, ମୁଁ କରିଦେଇଛି, ତାପରେ ଅପ୍ ଟୁ ପ୍ରଭୁ, ପ୍ରଭୁ ଜାଣନ୍ତି ମୁଁ ତ ଛାଡ଼ିନି, ମୋର ଯେତିକି ସାମର୍ଥ୍ୟ ମୁଁ ସେତିକି କରିଛି। କାହିଁକି ସେ ସେଇଭଳି ମୋର ଶରୀର ଛାଡ଼ିବା ପୂର୍ବରୁ ସେଇ ଚେତନାରେ କେମିତି ରହିବ? କାହିଁକି ସେ ଜାଣିଥିବ ମୁଁ କରିଛି କାହା ପାଇଁ, କାହା ପାଇଁ ମୁଁ କରୁଛି, ଆମର ସେଇଟା ବା ବୁଝିପାରୁନି, ସେଥିପାଇଁ ସବୁ ଭୁଲ ହେଇ ଅସୁବିଧା ହେଇଯାଉଛି। ଆମେ ନା ଦେଶ ପାଇଁ କରୁଛେ, ନା ସମାଜ ପାଇଁ କରୁଛେ, ନା କୃଷ୍ଣ ପାଇଁ କରୁଛେ, ନା ନା କୃଷ୍ଣଙ୍କ ନାଁ କହିକି ଆମେ ନିଜ ପାଇଁ କରୁଛେ, ସେଟା କୃଷ୍ଣ ସବୁ ଜାଣୁଛି, କାରଣ ସେ ତ ପରମାତ୍ମା ହୃଦୟ ଭିତରେ ଅଛନ୍ତି। ଆଉ ଆମର ପ୍ରତିକ୍ଷଣ ପ୍ରତିଭାବକୁ କ'ଣ ନାହିଁ, ସେ ପ୍ରାର୍ଥନାର ଛୁଆ, ସେ ଛୁଆମାନେ ପ୍ରାର୍ଥନା ଗାଆନ୍ତି ନା, ହଁ ଯାହା ମୁଁ କରି ଯାହା ମୁଁ ଚିନ୍ତା ସେଥିରେ ଅଛି, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ଅନୁକ୍ଷଣ ପ୍ରତିକ୍ଷଣରେ, ସେ ଭିତରେ ଅଛନ୍ତି, ଆଉ ଦେଖୁଛନ୍ତି ଇଏ କ'ଣ କହୁଛି କ'ଣ କରୁଛି। ଆମେ ରହୁଛନ୍ତି ପଳେଇ ଆସିବା, ହଜାର ଲୋକ ବୁଝେଇଦେବା, ହଜାର ଲୋକ ପ୍ରଶଂସା କରିଦେଲେ, ଆମ ଭିତରେ କ'ଣ ଭାବଟା ସେ ଜାଣିଦେଉଛନ୍ତି, ଆଉ ଚିଟିଂଟା କ'ଣ ତାଙ୍କ ପାଖରେ ଚଳିବ? ସମାଜରେ ଆତ୍ମଜ୍ଞାନ ନାହିଁ, ଆମେ ସମାଜ ଲୋକଙ୍କୁ ଠକେଇଦେବା, କାରଣ ସମାଜରେ କେହି ପରମାତ୍ମା ନୁହନ୍ତି, ଜ୍ଞାନୀ ହଉ ଗୁଣୀ ହଉ କିଏ ବି ହଉ, ଜ୍ଞାନୀଟା ଗୋଟେ ଜ୍ଞାନକୁ ଦେଖିବ, ବୈରାଗ୍ୟଟା ବୈରାଗ୍ୟକୁ ଦେଖିବ, ଭଦ୍ରଲୋକ ଭଦ୍ରତାକୁ ଦେଖିବେ, ଆମ ଭିତରଟାକୁ କିଏ ଦେଖିପାରିବ? ଆମର କ'ଣ ଭାବଟା, ଚିତ୍ତବୃତ୍ତିଟା କ'ଣ, ଯେଉଁ ତା ଚାରି ତତ୍ତ୍ୱ ରହିଲା ସେମାନେ କେଉଁ ଦିଗକୁ ଯାଉଛନ୍ତି? ସାଂଖ୍ୟର ଯେଉଁ ଚାରି ତତ୍ତ୍ୱଟା ରହିଲା କ'ଣ, ମନ ବୁଦ୍ଧି ଅହଙ୍କାର ଆଉ ଚିତ୍ତ, ଏ ଚାରି ତତ୍ତ୍ୱ, କୋଡ଼ିଏ ରୁ ଚବିଶ, ଚବିଶରେ ଏ ଚାରି ଚିତ୍ତବୃତ୍ତି ରଖା ହେଇଛି, ଏ ଚାରିଙ୍କର ସ୍ଥିତିଟା କେଉଁଠି ରହୁଛି? ମନଟା କେଉଁଠି ରହିଛି? ବୁଦ୍ଧିଟା କେଉଁଠି ରହୁଛି? ବୁଦ୍ଧିଟା ବୁଦ୍ଧିର କ'ଣ ଶକ୍ତି ହେଲା? ବିଚାର କରିବା। ମନର ଶକ୍ତି କ'ଣ ହେଲା? ସଂକଳ ବିକଳ କରିବା। ତା ରହିଲା ନା ଅହଙ୍କାର କ'ଣ କାର୍ଯ୍ୟ ହେଲା? ଅଭିମାନ ତିଆରି କରିବା। ଚିତ୍ତର ଚିତ୍ତବୃତ୍ତିର କାର୍ଯ୍ୟ କ'ଣ ହେଲା? ସେ ସବୁବେଳେ ରିଫ୍ଲେକ୍ସନ ଯାକ ଯାଏ, ସେ ପ୍ରତିଫଳିତ କରିବ ସବୁ ଜିନିଷ, ତାଙ୍କ କାମ ଗୁଡ଼ା ରହିଲା, ସେମାନେ କେଉଁଠି ରହୁଛନ୍ତି? କାରଣ ଆମେ ତ ଆମେ ଗୋଟେ ଆତ୍ମା ନା, ଆମେ ବସିକି କେତେବେଳେ ରହୁଛେ କି? କିଛି ଗୋଟେ ଚିନ୍ତା ତୁମର ଆସୁଥିବ, କ'ଣଟା କରିବି, ଏଇଟା କରିବି, ସେଟା କରିବି, ଏହା ହବ, ଏହା ହବ, ମୁଁ ଏମିତି ଗୋଟେ ବଡ଼ ଭକ୍ତ ହେବି, କା ଏମିତି କରିବି, ବା ମୋର କୃଷ୍ଣ ଦରକାର, କ'ଣ ଆମେ ଚିନ୍ତା କରୁଛେ ସେଟା କିଛି ଜାଣୁଛନ୍ତି? ପରମାତ୍ମା ଜାଣିଛନ୍ତି। ତେଣୁ ଆମେ ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ହେଲା, ଆମେ କାହା ପାଇଁ କରୁଛେ ଆଉ କ'ଣ କରୁଛେ, ସେଇଠୁ ଯଦି ଜଣେ ବୁଝିପାରିଲା ସେ ସମ୍ବନ୍ଧଟା, ସେଥିପାଇଁ ଏ ଯେଉଁ ଦେଖୁନା ଯେ ବୁଢ଼ୀ ମା ଆସିକି ଏଇ ସନ୍ଧ୍ୟାବେଳେ, ସେ ବୁଢ଼ୀ ମାଟା ତା ଛେଳିଟା ହଜିଯାଇଛି, ଛେଳି ଛୁଆ, ବାବା ଏଠି ଗୋଟେ ଛେଳି ଛୁଆ ଆସିଛି, ଦେଖ ତା ଛୋଟ ଛୁଆଟା ତାର ବିକିଦେଲେ ବିକିଲେ 1000 ଟଙ୍କା ହବ, ବଢ଼ିଗଲେ 1000 ଟଙ୍କା ତା ଚାଲିବ, ବୁଢ଼ୀ ବୟସରେ ସେ ଘୁରୁଛି, ସେମାନଙ୍କର ସମ୍ବନ୍ଧ ଜ୍ଞାନ ରହିଛି ନା, ମୋର ଛେଳିଟା, ମୋର ଗାଈଟା, ମୋର ଘରଟା। ଆମେ 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 ବହୁତ ଉଚ୍ଚ ତତ୍ତ୍ୱ ଜାଣିବା ପାଇଁ ଚାହୁଁଛେ, କିନ୍ତୁ ଛୋଟ ଛୋଟ ଜିନିଷଟା ଭୁଲି ଯାଉଛି, ଯେଉଁଥିପାଇଁ କୃଷ୍ଣ ଭଜନଟା ହଉନି। ସେଥିପାଇଁ ଆମେ ସବୁ ଗୁରୁଦେବଙ୍କୁ ତ ଦେଖିଛୁ, ଆଉ ଆଜିକାଲି ତୁମେ ଦେଖିନ, ସେଇଟା ତୁମେ କହିଲେ ବି ତୁମେ ବୁଝିପାରିବନି, ଓଲଟା ଖରାପ ଭାବିବ। ଆଜିକାଲି ଆମେ ଆମେ କହୁଛୁ, ଆମକୁ 90% ଲୋକ ଖରାପ ଭାବି ଦେଇ କଥାଟା ଶୁଣିବେ। ସେମାନେ ସବୁ ମନ୍ଦିର କେୟାରଲେସ୍, ଲାଇଟ୍ ଜଳୁଥିବ ସେଇଆଡ଼େ ଯାଉଥିବ, ଦେଖିନଥିବ ଗୋଟେ ଲାଇଟ୍ ଜଳୁଛି, ଆମେ ଗୁରୁଦେବଙ୍କ କତିରୁ ଦେଖୁଛୁ ଲାଇଟ୍ ଜଳୁଛି, ମାନେ ଗୁରୁଦେବ ଡାକି ଦେବ, ଏ ଲାଇଟ୍ଟା କାହିଁ ଜଳୁଛି, ଭଗବାନ ଶକ୍ତିରେ କାହିଁ ନଷ୍ଟ ହେଉଛି, ପଇସା କାହିଁ ଏଠି ନଷ୍ଟ ହେବ। ପ୍ରଭୁପାଦ ମହାରାଜ କୁହନ୍ତି, ମୁଁ ଯେତେବେଳେ କଲିକତାରେ ରହୁଥିଲି ମୋର ଗ୍ରସ୍ତ ଜୀବନରେ, ମୁଁ ଯେତେବେଳେ ମର୍ଣ୍ଣିଂ ୱାକ୍ରେ ଯେତେବେଳେ ବାହାରକୁ ଯିବି, ଦେଖି ସବୁ ଟ୍ୟାପ୍ ଗୁଡ଼ା ଖୋଲା ହେଇଥିବ, ଲୋକମାନେ ପାଣି ନେଇ ଖୋଲିଦେଇ ପଳେଇବେ, ଏତେ ଅଜ୍ଞାନ ଲୋକମାନେ ବି ମନ୍ଦିର ଗୁଡ଼ାକ ବି ସେ ଦେଖିବ, ଲାଇଟ୍ ବାଥରୁମ୍ରେ ଲାଇଟ୍ ଜଳୁଥିବ, ଜଣଙ୍କର ଗୋଟେ କନସିୟସନେସ୍ ନାହିଁ, ମୁଁ ଲାଇଟ୍ଟା ଜଳେଇଲି ବନ୍ଦ କରିବା ଦରକାର, ଏଇଟା ଭଗବାନଙ୍କର ଶକ୍ତି। ଏସବୁ ଏ ବର୍ତ୍ତମାନ ସେ ସଭ୍ୟତା ଆଉ ସମାଜ ଶିକ୍ଷା ନାହିଁ, ଗୋଟେ କେୟାରଲେସ୍ ଲାଇଫ୍ରେ ସେ ଆସିଲେ ବଞ୍ଚିକି ଆଉ ବଢ଼ିକି ଆସିଲେ, ଆଉ ବାପା ମା ତାଙ୍କୁ କିଛି ଶିଖେଇ ନାହାନ୍ତି, ଆଉ ସଂସ୍କାର ବି ନାହିଁ କଳିଯୁଗରେ, ତାଙ୍କୁ ଆମେ କ'ଣ କହିବା। ମଟରରେ ବର୍ତ୍ତମାନ ମଟର ସୁଇଚ୍ ମାରିଦେଉଛନ୍ତି, ସେତେବେଳେ ମଟର ସୁଇଚ୍ ସେ ଆମର ଟ୍ୟୁବଲ୍ ପାଖରେ ପ୍ରଭୁ ସେବା କରୁଥିଲେ ଗୋପୀନାଥ ମନ୍ଦିର ପାଖରେ ଗୋଟେ ମଟର ସୁଇଚ୍ ଥାଏ, ସେଠି ମାରିଦେବ, ମାରିଦେଇକି ଲୋକ ଗୋଡ଼ ଧୋଇ ଗୋଟେ କ'ଣ ସବୁବେଳେ ଗୋଟେ ମଟର ସୁଇଚ୍ କ'ଣ ସବୁବେଳେ ମାରୁଛନ୍ତି, ଟିଓଲଟା ହେଠି ରହିଛି, ଟିଓଲଟା ମାରୁନାହାନ୍ତି। ଆମେ ପାଣି କୂଅରୁ ପାଣି କାଢ଼ି ଗାଧୋଉଥିଲୁ, ମଟର ସୁଇଚ୍ ମାରିବା ପାଇଁ ଦିଅନ୍ତି, ବର୍ତ୍ତମାନ ସବୁ କମ୍ଫର୍ଟେବଲ୍ ଲାଇଫ୍ ନା, ଏତେ କମ୍ଫର୍ଟେବଲ୍ ଲାଇଫ୍ରେ ମାନେ ବଢ଼ିଛନ୍ତି, ହେଇପାରୁନି ସମ୍ବନ୍ଧ। ଆଚ୍ଛା ତୁମକୁ ଭଗବାନ ଏତେ କମ୍ଫର୍ଟେବଲ୍ ଲାଇଫ୍ କାହିଁ ଦେଇଛନ୍ତି, ତୁମେ ଦେଖ, ତୁମେ ଯଦି ଜ୍ଞାନ ପ୍ରାପ୍ତ ହେଉ, ତୁମେ ଇଜିଅର୍ ହେଇଯିବା କଥା ରିଲେସନ୍ସିପ୍ ଏଷ୍ଟାବ୍ଲିଶ୍ କରିବା ପାଇଁ, କାରଣ ତୁମକୁ ଷ୍ଟ୍ରଗଲିଂ କରିବାକୁ ପଡ଼ୁନି। ଇସ୍କନର ବହୁତ ବର୍ତ୍ତମାନ ଡେଭଲପ୍ ହେଇଗଲାଣି, କେତେ କଥା କେତେ ଜିନିଷ ସବୁ ସିଷ୍ଟମ, କିନ୍ତୁ ହେଲେ ବି ସମ୍ବନ୍ଧ ଆସିପାରୁନି। ଜଣେ ଭକ୍ତ ସେ ସବୁବେଳେ ସାଟିସ୍ଫାଏଡ଼୍ ହେଇକି ରହିପାରୁନି, ସବୁବେଳେ ଗୋଟେ ଅସନ୍ତୁଷ୍ଟ, କିଏ ମ୍ୟାନେଜମେଣ୍ଟ ଉପରେ ଅସନ୍ତୁଷ୍ଟ, କିଏ ଗୁରୁଙ୍କ ଉପରେ ଅସନ୍ତୁଷ୍ଟ, କିଏ ପରମ୍ପରା ଉପରେ ଅସନ୍ତୁଷ୍ଟ, ମାନେ ସମସ୍ତେ ଗୋଟେ ଦୁଃଖ, ମାନେ ଆମ ଭକ୍ତ କଥା ମୁଁ କହୁନି, ସମାଜରେ ଏଇଟା ଗୋଟେ ପ୍ରୋବ୍ଲେମ୍, ସ୍ପିରିଚୁଆଲ୍ ଲାଇଫ୍ର ଏଇଟା ଗୋଟେ ପ୍ରୋବ୍ଲେମ୍ ହେଇଯାଇଛି, ଆଉ ମେଟେରିଆଲ୍ ଲାଇଫ୍ରେ ସେଭଳି ଗୋଟେ ପ୍ରୋବ୍ଲେମ୍ ହେଇଗଲାଣି। କାହିଁକି ତାଙ୍କର ବେସ୍ ଜିନିଷଟା ଯେଉଁ ବେସିକାଲ ଯେଉଁ ଅଣ୍ଡରଷ୍ଟାଣ୍ଡିଂ ଗୁଡ଼ା ଯାହା କହୁଛି, ଫାଉଣ୍ଡେସନ୍ ଗୁଡ଼ା କ୍ଲିଅର୍ ନାହିଁ, ଫାଉଣ୍ଡେସନ୍ ଗୁଡ଼ା ସବୁ କ୍ଲିଅର୍ ନାହିଁ, ସେଥିପାଇଁ ଉଚ୍ଚ ତତ୍ତ୍ୱ କାମ ଦେବନି ବିଶେଷ। ପୂର୍ବତଃ ସେଟା ଭଗବାନଙ୍କ ଲୋକ ସେ ଜାଣିଥିଲେ, ଆଉ ବର୍ତ୍ତମାନ ଆମେ ସବୁ ବହୁତ ଶାସ୍ତ୍ର ପଢ଼ିଲା ପରେ ସବୁ ଜିନିଷ ଉପରେ ଆମେ ଫେରୁଛୁ, ଆରେ 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 ହବନି, କାମ ଦେବନି, କାମ ଦେବନି, ତମ ବେସିକ୍ ଜିନିଷ ଉପରେ ତମକୁ ତୁମକୁ ଉଠେଇ ନେବାକୁ ପଡ଼ିବ। ଏଇଟା ଗୋଟେ ସଂସ୍କାର, ପ୍ରବଳ ସଂସ୍କାର ଉପରେ ନିର୍ଭର କରେ, ଯେ ସମାଜରେ ଆମର ସଂସ୍କାରଟା ଗୋଟେ ରହୁନି, ପିତାମାତା ଆମକୁ ଶିଖେଇ ନାହାନ୍ତି, ସେଠି ତାଙ୍କୁ ଗୋଟେ ସମ୍ବନ୍ଧ। ମୁଁ ସେ କେଉଁଠି ଯାଇଥିଲି ବା ସେ ପିଲାକୁ ମୁଁ କହିଲି, ନାଇଁ ସବୁ ସେବା କରିବାକୁ ପଡ଼ିବ ନା, ସେ ମୋତେ ସିଧା କହିଦେଲା, ମୁଁ ଯେତେବେଳେ ତାକୁ ଆନ୍ସର୍ ଦେଇଥିଲି, କିନ୍ତୁ ମୁଁ କି ନାଇଁ ବ୍ରହ୍ମଚାରୀ ହେଉଛୁ ମାନେ ତୁମକୁ ସବୁ କରିବାକୁ ପଡ଼ିବ, ତୁମର ଘର ଆଉ ସବୁ କରିବାକୁ ପଡ଼ିବ, ମୁଁ ଏଇଟା କରିପାରିବିନି ଆଉ, ଏଇଟା କିଏ କରିବ, ତୁମେ ସବୁ କରିବାକୁ ପଡ଼ିବ। କହିଲେ ଆଜ୍ଞା ଆପଣ କହୁଛନ୍ତି ଯେ ଆମେ ଆମ ବାପା ମା ଆମକୁ ମାର୍କେଟ ପଠାନ୍ତିନି, କହିବେ ପାଠ ପଢ଼, ତୁ ଯିବା ଦରକାର ନାହିଁ, ତୁ ପାଠ ପଢ଼, ଆଉ ଆମେ ଜଏନ୍ କରିଗଲେ ଆପଣଙ୍କୁ ସବୁ କରିବାକୁ ପଡ଼ିବ, ତାହେଲେ ବ୍ରହ୍ମଚାରୀ ରହିପାରିବ। ମୁଁ କହିଲି ଆଜ୍ଞା ରୂପ ସନାତନ କ'ଣ କରୁଥିଲେ, ସେ ପ୍ରଧାନମନ୍ତ୍ରୀ ଥିଲେ, ସେ ଆସିକି ଭିକ ମାଗିଲେ, ତୁମର ଯେତେବେଳେ ଗୋଟେ ହାୟର ପର୍ପଜ୍ ପାଇଁ ତୁମେ ଚେଷ୍ଟା କରୁଛ, ତୁମ ହାବିଟ୍ କି ଭାଙ୍ଗିବାକୁ ପଡ଼ିବ, ଏଇଟା ବି ସାର ଜିନିଷ, ତୁମେ ହେବନି। ଆମେ ସବୁ ଏଇ ଯେଉଁ ଯେତିକି ଯାହା କାମ କରୁଛୁ, ରୋଷେଇବାସ ଭଲ ମନ୍ଦ ଆମ ଘରକୁ ସବୁ ଆମକୁ ଶିଖେଇଥିଲା, ଏଇଟା ଆମେ ଭଗବାନଙ୍କର ଗୁରୁ ବୈଷ୍ଣବର କୃପା ଆଉ ନିଜର ବି ଇଚ୍ଛା, କାହିଁକି ଆମର ଯାହା ସ୍ୱଭାବ ରହିଛି ସେଇ ସ୍ୱଭାବରେ ତ ଆମେ ଭଗବାନଙ୍କୁ ପାଇପାରିବେନି, ଆମେ ଗୋଟେ ଅଲଗା ରାଜ୍ୟକୁ ଆସୁଛେ ନା, ଆମେ କହିବା ମୋର ସ୍ୱଭାବ ଯାହା, ମୁଁ ଯେମିତି ଯାହା କରୁଥିଲି ମୁଁ ସେଇ ହିସାବରେ ମୁଁ ଭଗବାନଙ୍କୁ ନାହିଁ, ସେଇଟା ହୋଇପାରିବି। ପ୍ରଭୁଙ୍କର ପଥରେ ଯେଉଁ ଜିନିଷଟା ରହିଛି ଆମକୁ ସେଇ ପଥରେ ଯିବାକୁ ପଡ଼ିବ, କାରଣ ସମ୍ବନ୍ଧଟା ହେଇପାରିବନି, ସମ୍ବନ୍ଧରେ ଭଗବାନଙ୍କ ସାଙ୍ଗରେ ହେଇପାରିବନି। ଏତେ ଆମେ ହାର୍ଡସିପ୍ କ'ଣ ନେବା, ଏତେ ଆମେ ଟ୍ୟାକ୍ସ କ'ଣ ନେବା, ଆମେ ଖାଲି ବସିବା ଭଜନ କରିବା, ଏଇଆ କରିବା, ତା କରିବା, ତୁମର ସେ ଅଧିକାରଟା ନାହିଁ, ତୁମେ ଅଧିକାର ତିଆରି କରିପାରିବ ନାହିଁ, ସେଟା ଗୋଟେ ମାନସିକ ସଂଗ୍ରାମ ତୁମର ହେଇଯିବ। କାରଣ ଗୋଟେ ଜୀବରେ ଯେତେବେଳେ ଆତ୍ମଜ୍ଞାନଟା ଆସୁନି, ତାର ଆଉ ଯାହା ସବୁ ଜ୍ଞାନ ରହିଲା ସେଟା ଗୋଟେ ସ୍ପେକୁଲେସନ, କ'ଣ ହେଟା ତାର ମନଧର୍ମ, ସେ ବହୁତ କିଛି ପଢୁ, ବହୁତ କିଛି ଜାଣୁ, ସେ ତା ମାଇଣ୍ଡ ଭିତରେ ସେଟା ଗୋଟେ ଷ୍ଟ୍ରଗଲିଂ ଚଲେଇଛି, କାରଣ ତାର ତ ଆତ୍ମଜ୍ଞାନଟା ଆସୁନି ନା, ଆତ୍ମଜ୍ଞାନଟା କେମିତି ଆସିବ, ସମ୍ବନ୍ଧ ହେଲେ ଆତ୍ମଜ୍ଞାନ ଆସିବ ନା, ଆଉ ଏ ପୁଅ ଝିଅ ଦୁଇଟା ଗୋଟେ ସାଧାରଣ ଉଦାହରଣ ତୁମେ ବୁଝିପାରିବ, ସେଥିପାଇଁ ଉଦାହରଣ ବାର ବାର ଦଉଛି। ପୁଅ ଝିଅର ଉଦାହରଣ, ଗୋଟେ ପୁଅଟା ଗୋଟେ ଝିଅକୁ ଦେଖିଦେଲା, ତାଙ୍କ ଭିତରେ କଥାଭାଷା ହେଉଛନ୍ତି, ବା ତାଙ୍କ ଭିତରେ ଆଜିକାଲି ଯେଉଁ କ'ଣ ବିବାହ କ'ଣ ହେଟା ଗୋଟେ କ'ଣ ଯେଉଁ ମୋବାଇଲରେ ସବୁ କଥାଭାଷା ଭଲ ମନ୍ଦ ହେଉଛନ୍ତି, ଆଚ୍ଛା ସେଥିରେ କ'ଣ ତାଙ୍କର ନିଜ ନିଜର ସ୍ୱଭାବଟା ତାଙ୍କୁ ଜଣାପଡ଼ିଗଲା କେବେ ଜଣାପଡ଼ିବନି। ସେଠି ସିଏ ତାକୁ ଜାଣିପାରୁନି, ଇଏ ତାକୁ ଜାଣିପାରୁନି, ମିଶୁଛନ୍ତି, ତାଙ୍କ କଥା ହେଉଛନ୍ତି, ଭଲ ମନ୍ଦ କରୁଛନ୍ତି। ତେଣୁ ବିବାହ ହେଇକି ପ୍ରାକ୍ଟିକାଲି ସମ୍ବନ୍ଧ ଏଷ୍ଟାବ୍ଲିସ୍ ହେଇଯିବ, ଇଏ ତାକୁ ବୁଝିବା ପାଇଁ ଚେଷ୍ଟା କରିବ, ସିଏ ତାକୁ ବୁଝିବା ପାଇଁ ଚେଷ୍ଟା କରିବ। ଆରେ ସେ କୁହନ୍ତିନି ମୁଁ ଜାଣିଥିଲେ ତୁମ ହାତ ଧରିଥାନ୍ତି, କୁହନ୍ତିନି କିରେ ହାତ ତ ଧରି ସାରିଲୁଣି ଆଉ ଫସି ସାରିଲୁଣି ଆଉ ଏବେ କହିଲେ ବାପା କ'ଣ ଅଛି ଆଉ ଅଛି, ମୁଁ ଜାଣିଥିଲେ ତୋ ହାତ ଧରିଥାନ୍ତି, କିରେ ଜାଣିନଥିଲୁ ତୁ, ଜାଣିଥିଲୁ ବାପା, ତୁମେ ଜାଣିଥିଲ ସେ ଜାଣିଥିଲା, ପୁଣି ଏମିତି କାହିଁକି ହେଲା, କାହିଁକି ଏମିତି ହେଇଯାଉଛି, ସମ୍ବନ୍ଧ ନଥିଲା, ଏଟା ଗୋଟେ ସୁପରଫିସିଆଲ ଉପରେ ଉପରେ ଉପର ଠାଉିଆ ଭାବିଲ ଜାଣିଛ ନା, ଏ ଆମ ଠାକୁର ମାନେ ସରି ଆମର ସାର ମାନେ କୁହନ୍ତି ପଚାରିବେ ଗୋଟେ ସୂତ୍ର, ଏ କହିଲୁ ରେ ସେଟା ଜାଣିନଥିବ, ଗୋଟେ ଗୋଟେ ଗାଲୁଆ ଅଛନ୍ତି ଖାଲି ମିଛରେ କହେ, ତୁ ଏଠି ଠାସ୍କୁ ମାରୁଛୁ ଉପରେ ଠାଉରିଆ ମାରୁଛୁ ନା, ତୁ ଜାଣିନୁ ମନା କରିଦେବୁ, ସେ ଚିନ୍ତା କରିକି ତାକୁ ତ ପଚାରିଦେବେ ନା, ସେ ଗୋଟେ ଚିନ୍ତା କରିକି ଗୋଟେ ଆନ୍ସର ଦେଇଦେବ, ମାସ୍ତର ଛଡ ଧରି ବୁଲୁଥିଲା ବାଢୁଥିଲା, ସିଏ ଗୋଟେ କହିଦେବ, ସିଏ ଜାଣିନି ଯେ ଭୁଲ କହିଲା ଆଉ ଡବଲ ମାଡ଼ଟା, ସିଏ ବୁଢ଼ ବାଜି ବାଜି ବାଜିବ ଆଉ କ'ଣ, ଆମେ ଭକ୍ତିରେ ସେଭଳିଆ ଭାବୁଛେ ଗୋଟେ କ'ଣ ଏମିତି ହେଇଯିବ ଆଉ, ଏଇଟା ପ୍ରାକ୍ଟିକାଲ ଲାଇଫ୍ଟା, ଏଟା ଗୋଟେ ପ୍ରାକ୍ଟିକାଲ ଜିନିଷଟା, ବିବାହଟା କ'ଣ ଆମେ ଗୋଟେ ଯେମିତି ଗୋଟେ ଜଣେ ବିବାହ ହେଇକି ଗୋଟେ ଘରେ ରହୁଛନ୍ତି ସେଟା କ'ଣ ସୁପରଫିସିଆଲ ଚାଲିପାରିବ କେତେ ଦିନ, ନାଇଁ ନାଇଁ ତୁମ ଭିତରେ ପ୍ରୋବ୍ଲେମ ସଲ୍ଭ କରିବାକୁ ପଡ଼ିବ, ତୁମେ ତାକୁ ବୁଝିବାକୁ ଚେଷ୍ଟା କରିବାକୁ ପଡ଼ିବ, ସିଏ ତୁମକୁ ବୁଝିବାକୁ ଚେଷ୍ଟା କରିବାକୁ ପଡ଼ିବ। ଦେଖୁନ ପରିବାର ଭିତରେ ତମେ ବୁଝାବୁଝି ହେଇକି ତାପରେ ତାଙ୍କର ମ୍ୟାନେଜ୍ ହେଇକି ତାଙ୍କ ଚାଲିଛି, ସମ୍ବନ୍ଧଟା ବୁଝୁଛନ୍ତି ନା, ଆମର ସେଗୁଡ଼ା ଗୁରୁ ବୈଷ୍ଣବଙ୍କୁ ଭଗବାନଙ୍କୁ ବୁଝିବାକୁ ପଡ଼ିବ ନା, ମୁଁ କାହିଁକି ଟିକେ ଆସିଲି, ମୋ ଲକ୍ଷ୍ୟଟା କ'ଣ, ମୁଁ ଜାଣୁଛି ଏଇଟା ଗୋଟେ ଗଭୀର ସାଗର ଭଳି ପଥ, ମୋତେ କିଏ ଏଠୁ ପାର କରିପାରିବ, ଏଇଟା ନିଜକୁ ଆମେ ଯଦି ଆମେ ଯଦି ଜ୍ଞାନଟା ଲାଭ ନ କରିପାରିବା, ସମ୍ବନ୍ଧ ନହେଲା ଭଜନଟା କିଏ ଦେବ, ଏଇ ମୁଣ୍ଡରେ ଏଇଟା ପଶିଯାଇଛି ଏଇ ଯେଉଁ କୃପା ବୈଭବ କଥା, ସାଙ୍ଗେ ସାଙ୍ଗେ ବୁଝିଦେଲେ ଆଉ ଆରେ କୃପା ଦିନ ଧ୍ରୁବ ମହାରାଜ ବୁଝିଦେଲେ ମୋର ପରିବର୍ତ୍ତନ ହେଲା, ଏସବୁ କୃପାର ଜିନିଷଟା ନା, ଏଇଟା ଏଇଟା ଆମର ଜ୍ଞାନ ବୈରାଗ୍ୟ ଏସବୁ କିଛି କାମ ଦେବନି, ଯେମିତି ପ୍ରଥମେ କହୁଥିଲି ନା ବୈରାଗ୍ୟଟା, ବୈରାଗ୍ୟଟା କେତେ ଦିନ କାମ ଦେବ, କିନ୍ତୁ ଭକ୍ତି ଆସିଗଲେ ସ୍ୱାଭାବିକ ବୈରାଗ୍ୟ ଆସିଯିବ। ସେଥିପାଇଁ ମହାପ୍ରଭୁ ସିଦ୍ଧାନ୍ତ କାଟିଦେଲେ ନା, ଆମେ ଆମେ ବାହାର ଲୋକ ଭଳି ଯେଉଁ ଯୋଗୀ ଭୋଗୀ ଯେଉଁ ସବୁ ଆମେ ସେଭଳି ବୈରାଗ୍ୟ ନୁହଁ, ସେମିତି ସବୁ ଆମର ବୈରାଗ୍ୟ ନାହିଁ। ମୁଁ ତ ମାରି ସ୍କୁଟିନାଇଜ ଲୋକ, ମୁଁ ଯେଉଁ ମୁଣ୍ଡ ପୁରାଇନି ମୁଁ ସରଳରେ ବୁଝିଦେବି, କିନ୍ତୁ ମୁଣ୍ଡ ପୁରାଇ ମାନେ ଧରିଦେବି, ମୁଁ ଥରେ ରିସିକ ଆସିକି ବୁଲିକି ଦେଖିଲି ମାନେ କ'ଣ କରୁଛନ୍ତି। ମୋର ବହୁତ ଇଚ୍ଛା ମୁଁ ହିମାଳୟ ପାଖରେ, ମୁଁ ଛୁଆଟିବେଳେ ମୋର ତ ଇଚ୍ଛା ସବୁବେଳେ ହିମାଳୟକୁ ଯିବା, ହିମାଳୟ ମୋତେ ଭଲ ଲାଗେ, ଆଉ ସେଠି ଗଲାବେଳକୁ ସେଠି ଆମ ଇସ୍କନ ଲାଗିଛି ନା, ସେଠି ଯାହା ଅଛି ସେଠି ଯେଉଁ ଗେଷ୍ଟ ହାଉସ୍ ସେଠି ଯାହା ସବୁ ଅଛି ସବୁ ବୁଲିକି ମୁଁ ସବୁ ଦେଖିକି ଆସିଲି, ସବୁ କଲି ଖାଲି ପୁରା ବୁଲିଲି, କଟ ଗୋଟେ ଜାଗାରେ ରଖିଦେଲି, ଲୁଚେଇଦେଲି ଗୋଟେ କଟ ମାଡ଼ିକି ପଳେଇଲି, ମୁଁ ଦେଖିଲି ପାହାଡ଼ ଉପରେ ଗଲାବେଳକୁ ସବୁ ଯୋଗ ସେଣ୍ଟର ଇଂଲିଶରେ ଲେଖା ହେଇଛି ଯୋଗ ସେଣ୍ଟର, ଇଂଲିଶରେ କାହିଁ ଯୋଗ ସେଣ୍ଟର ଲେଖା ହେଉଛି, ଏଟା ତ ହିନ୍ଦୀ ଜାଗା ବିଦେଶୀମାନଙ୍କୁ ଆଟ୍ରାକ୍ଟ କରିବାକୁ, ଦେଖ ମାନେ ପୁଣି ଭଙ୍ଗା କୁଡ଼ିଆରେ ଲେଖା ହେଇଥିବ ଇଂଲିଶରେ ଯୋଗ ସେଣ୍ଟର ଇଣ୍ଟରନ୍ୟାସନାଲ ଯୋଗ ସେଣ୍ଟର, ସେଥିରେ ତ ମୋ ତ ମୋବାଇଲ ଫୋବାଇଲ ନଥିଲା, ମୁଁ କହିଲି ଚିନ୍ତା ଫଟୋ ଉଠିକି ଆଣିଥାନ୍ତି, ଦେଖ ଏଇ ସଂସାରରେ କ'ଣ ଚାଲିଛି, ଆମେ ଗଙ୍ଗା କୂଳ ରହିଲେ ଆମେ ଯୋଗ କରିବା, ଇଣ୍ଟରନେଟ୍ ଇଂଲିଶରେ କ'ଣ ଲେଖିବା ଦରକାର, ସବୁ ସ୍କୁଟି ନେଇକରି ଦେଖିକି ଆସିଲେ, ଆରେ 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 ଇଏ ଠିକ ଜିନିଷ ନା, ସାଧୁଗୁରୁ ଯାହା କରୁଛନ୍ତି ସବୁ ଠିକ, ଆଉ ଖାଇବା ପିଇବା ଗଣ୍ଡେ କୁକୁର ଭଳିଆ ଦେଇକି ଦେଖ ଖାଅ ଗଣ୍ଡେ ଭୋକ, କୁକୁର ଯଦି ଏଇ ଡ୍ୟୁଟି ନ କରିପାରିବ, କୁକୁରର ସବୁଠୁ ମିନିମମ୍ ଡ୍ୟୁଟିଟା କ'ଣ କହିଲେ, ତାର କ'ଣ ଖାଇବା ଦରକାର, ସେ ଖାଇବା ଲାଗି ଲାତ ଖାଉଛି ନା, ଆଉ ମୁଁ ସବୁ ଯାହା ଦେଖିଦିଏ ମୁଣ୍ଡ ସବୁ ଗୁଡ଼ା ପଶେ, ଆଉ ଛୁଆଟି ବେଳେ ଆମେ ସବୁ ଯାଉ ତ ପାଠ ପଢିବା ପାଇଁ, ସେ ଯାଉ ମୁକୁନ୍ଦପୁର ଯାଉ, ଭାଇ ପାଖରେ ହଷ୍ଟେଲରେ ପାଠ ପଢ଼ୁଥିଲୁ, ସ୍କୁଲ ବସ୍ରେ ଯିବୁ, ହେତ ବସ୍ ଗୋଟେ ଗୋଟେ ନାଲି ବସ୍ ଆସେ, କ'ଣ ଏଇଟା OSRTC ବସ୍, ଷ୍ଟେଟ୍ ବସ୍ ଆସିବ ସିଏ ଗୋଟେ, ଆଉ ସେତେବେଳେ ସିଟ୍ ନ ମିଳିବ ପୁଣି ଗୋଟେ ପ୍ରାଇଭେଟ୍ ବସ୍, କେତେବେଳେ 2 ଘଣ୍ଟା ପରେ ସେ ଦୋକାନମାନଙ୍କରେ ବସିଥିବୁ, ଆଉ ଭୋକ ଲାଗିଲେ ସେ ଗୁଲୁଗୁଲା ଫୁଲୁଲା କ'ଣ କିଣିକି ଦେଇଦିଅନ୍ତି, ସେ କୁକୁର କ'ଣ କରୁଥିବ ଖାଲି ଖାଲି ମାଡ଼ି ଆସୁଥିବ, କାହିଁକି ସେ ଅଇଁଠା ପ୍ଲେଟ୍ ଗୁଡ଼ା ଗୋଟେ ଜାଗା ରଖାଯାଏ, ତେଣୁ ଇଏ କ'ଣ କରୁଥିବ ତେଲରେ ଛାଣୁଥିବ, ମୋର ଛୁଆଟି ଗୋଟେ କଥା ମନେ ଅଛି, ଇଏ ଛାଣୁଥିବ, କିନ୍ତୁ କୁକୁରଟା ବାରବାର ଆଇଲା ବେଳକୁ ତା ଦେହରେ ସବୁ ଲୁମ ଫୁମ ଭଲ ମନ୍ଦ ନଥିବ, ଲୋକ ଗୁଡ଼ା ଘୃଣା କରୁଥିବେ, ହେ ହେଉଥିବେ, ତେଣୁ ସେ ଛାଣୁଥିବ ସେ ତେଲକୁ ତାପରେ ଛାଟିବ,
ସିଏଟିକି ଆସୁଛି ଅଙ୍ଗିଟା ଖାଇବାନି, ଦେଖ କୁକୁରର କେତେ ଗୋଟେ ପ୍ରୋବ୍ଲେମ, ତାର ଟିକେ କଣଟା ଖାଇବା ଦରକାର। କୁକୁର ବେଶୀ ଖାଏନି ତ, ବୋହାସୀ ସ୍ୱଳ୍ପ ସନ୍ତୁଷ୍ଟ ସୁନିଦ୍ରା ଲଘୁ ଚେତନ, ତାର ଭଲ ଗୁଣ ଗୁଡ଼ା ପଣ୍ଡିତ ଚାଣକ୍ୟ ପଣ୍ଡିତ ନେଇଗଲେ ଆଉ, କୁକୁର ଗୁଣ ଆମର ନାହିଁ, ସେଥିପାଇଁ ଆମର ବୈଷ୍ଣବ ବୈଷ୍ଣବ ତୁମେ ତ କୁକୁର ବୋଲି ଆମକୁ କୁହାହେଲା ନା, ଆଉ ତୁମେ ତ ଠାକୁର ସରି ତୁମେ ତ ଠାକୁର ଆମେ ତ କୁକୁର ବୋଲି ଆଜଣ କୁକୁର ବୋଲି କୁହାହେଲା। କୁକୁର ଯେଉଁ ଗୁଣ ଆମର ନାହିଁ ଆଉ, କୁକୁର ବେଶୀ ଖାଇବନି, ତାର ସାଙ୍ଗେ ସାଙ୍ଗେ ଖାଇଦେବ ସରିଲା, ସ୍ୱଳ୍ପ ସନ୍ତୁଷ୍ଟ ଯାହା ମିଳିଲା ସନ୍ତୁଷ୍ଟ ହେଇ, ବୋହାସୀ ସ୍ୱଳ୍ପ ସନ୍ତୁଷ୍ଟ ସୁନିଦ୍ରା ଲଘୁ ଚେତନ, ସାଙ୍ଗେ ସାଙ୍ଗେ ଶୋଇ ପଡ଼ିବ, ଫଟକିଣିରେ ଉଠି ପଡ଼ିବ। ସ୍ୱାମୀଭକ୍ତ ସୁରଶ୍ଚ ସଡ଼େତେ ଶ୍ୱାନ ଶିଖେ, କୁକୁର କତୁରୁ ଏଇ ଛଅଟା ଜିନିଷ ଶିଖିବ। ଆଖି ଖୋଲି ଦେଇଛନ୍ତି ଚାଣକ୍ୟ କେତେଟା ନୀତିରେ, ଆଉ ଆଖି ଖୋଲି ଦେଇଛନ୍ତି ମଣିଷ, କୁକୁରର ଗୁଣ ଆମର ନାହିଁ ଆଉ। କୁକୁରଟା କ'ଣ ତାର ପେଟଟା ଖାଲି ଏଡ଼ି ବଡ଼ ପେଟଟା, ତାର ପେଟ ପୁରିଗଲେ ତାର ଗଲା, ତାପରେ ଖାଲି ଏପଟ ସେପଟ ଫାଲତୁରେ ବୁଲେ ନା ମଣିଷ ଶୋଇବ। କୁକୁର ପାଇଁ ଯଦି ଖାଇବାକୁ ରଖା ହେଇଗଲା ତାର ଗଣ୍ଡେ ଖାଇଦେଲା, ତା ପ୍ରୋବ୍ଲେମ ସରିଲା କି ନାହିଁ? ଆଉ ଦ୍ୱିତୀୟ କାମ ହେଲା ମାଲିକ ପାଇଁ ଟିକେ ଆବାଜ ଲଗେଇବା, ଆମର ସେଇଆ ନା। ଆଉ ବୁଲା କୁକୁର ହେଲେ ଏଇଭଳିଆ ତେଲ ତେଲ କିଏ ଛାଟିବ, କିଏ ଗୁଇଠା ମାରିବ, ଏ ଗାଡ଼ିରେ ଦେଖୁନ ଗାଡ଼ି ଚଢ଼େଇକି ଯିବେ, ମାଟେ ଖାଇବ, ଭୋକ ଲାଗୁ ତାର ୟା ୟା ଘରେ ବସିବ, ତା ଘରେ ବସି ମାଟେ ଖାଇବ, ଗୋଟେ ଜୀବର ଅବସ୍ଥାଟା ସେଇଆ। ସେ ସାଧୁଗୁରୁ କ'ଣ ଗୋଟେ ସେଲ୍ଟର ଦେଉଛନ୍ତି ନା, ଆଉ ଗୋଟେ ଆଶ୍ରୟ ଜିନିଷ ନା, ଏଇଟା ବୁଝିପାରୁନା ଆମେ, ଆମେ ସୋସାଇଟି ଭାବୁଛେ ଆମେ ଆମେ ଗୋଟେ ସୋସାଇଟି ରହିଛୁ ଗୋଟେ ଚାକିରି କଲା ଭଳିଆ, ଏଇଟା ଗୋଟେ ଆଶ୍ରୟ ଜାଗା, ଅନାଥ ହେଇଯିବ ଯିବ ତୁମେ ତୁମେ କ'ଣ ତୁମର ଅନୁଭବ ମୁଁ ଜାଣିନି, କିନ୍ତୁ ଏଇ ଦୁଃଖ ଶୁଣି ଶୁଣି ସଂସାର ଲୋକ କ'ଣ କଷ୍ଟରେ ଅଛନ୍ତି ପରିବାର ଜୀବନରେ, ତୁ ଛାତି ଫାଟିଯିବ ଶୁଣିଲେ, ଯେ ମଠ ମନ୍ଦିର ରହୁଛି ସେଥିପାଇଁ ଭକ୍ତ ଠାକୁର କହିଲେ ମଠ ମନ୍ଦିର ଲୋକ ସେମାନେ ବାହାର ଲୋକ ଯାକ ଯିବା ଦରକାର, ସବୁବେଳେ ବାହାର ଲୋକଙ୍କ କଥାରେ ବୁଝିବା ଦରକାର ସେମାନେ କେତେ ଦୁଃଖରେ ଅଛନ୍ତି, ଗୋଟେ ଆଶ୍ରୟ ଜାଗା ନାହିଁ ଆଉ। କୁକୁର ଭଳିଆ କହିଲେ କୁକୁର କ'ଣ ଖାଇବା ଗଣ୍ଡେ ଦିଆହେଇଯାଉଛି ଖା, ଆଉ ତୁମ ବାଉଣ୍ଡ୍ରି ଭିତରେ ରହୁଛୁ ତୁମକୁ କେହି ଆଉ ଭୋକା ଭୋଗ କରିବେନି, ତୁମର କାମ ହେଲା ଯେ ବାହାରୁ ଅଛି ତେଟି ଭୋକ। କୁକୁର ଯେମିତିକା ଆମର ସେଇଟା ଦେ ଭଗବାନଙ୍କର ପ୍ରସାଦ ପାଉଛି, ଗୁରୁ ବୈଷ୍ଣବ ପୋଷୁଛନ୍ତି ଆମେ, ଆମର କାମ ହେଲା ଭଗବାନଙ୍କର ନାମ କୀର୍ତ୍ତନ କରିବା, ତାଙ୍କର ଗୁଣ କୀର୍ତ୍ତନ କରିବା, ସରଳ ଜିନିଷ। ସମ୍ବନ୍ଧ ଜ୍ଞାନଟା ଏଇ କଥାରେ ପଡ଼ିଯାଇଛି, ଯେ ସମ୍ବନ୍ଧ ଜ୍ଞାନଟା ଯଦି ଆମେ ଏଷ୍ଟାବ୍ଲିଶ ନ କରିପାରିଲେ ଏତେ ଶ୍ରବଣ କୀର୍ତ୍ତନ ଆସମ୍ବନ୍ଧ ସ୍ଥାପନ କରିବାକୁ ହେଲେ ପ୍ରଥମ ଜିନିଷ ବୁଝିବାକୁ, ପ୍ରଥମ ଫାଉଣ୍ଡେସନ ଜିନିଷ ଗୁଡ଼ାକ ବୁଝିବାକୁ ପଡ଼ିବ, ଯେ ମୁଁ କାହା ପାଇଁ ଆସିଛି, ମୁଁ କ'ଣ କରୁଛି, ମୁଁ ଏଠି କ'ଣ କରୁଛି, ମୁଁ କାହା ପାଇଁ କରୁଛି, ଲକ୍ଷ୍ୟ ଗୁଡ଼ାକ ଆମର ଯଦି ଲକ୍ଷ୍ୟଟା ଗୋଟେ ସ୍ଥିର ନାହିଁ, କର୍ତ୍ତବ୍ୟଟା କେବେ ହେଇପାରିବ, ଲକ୍ଷ୍ୟଟା ତୁମର ସ୍ଥିର ନାହିଁ ଆଉ। ସେ ମଧୁସୂଦନରୁ ଅଛନ୍ତି ଏବେ ଆଉ, ସିଏ କୁହନ୍ତି ମୁଁ ତାଙ୍କୁ ପଚାରେ, ସେ ଆମ ଗାଡ଼ିରେ ଥିଲେ, ସିଏ ସରଳ ମୋତେ ଭଲ ଲାଗନ୍ତି, ତାଙ୍କ ମୋତେ ଭଲ ଲାଗନ୍ତି, ମୁଁ ସରଳ ଲୋକ ଭଲ ପାଏ, ଦୁର୍ବଳତା ଯିବାର କାହାର ନାହିଁ, ସମସ୍ତଙ୍କର ଅଛି, ସରଳତା ଗୋଟେ ବଡ଼ ସମ୍ପତ୍ତି, ଦୁର୍ବଳତା ବଡ଼ କପଟତା ବଡ଼ ନଷ୍ଟ କରିଦିଏ ଜୀବନକୁ, ଦୁର୍ବଳତା ଏତେ କ୍ଷତି କରେ ନା। ଗୁରୁଦେବଙ୍କୁ ତ ଶୁଣିଛୁ ଆମେ, ମୁଁ ତାଙ୍କୁ ପଚାରିଲି, ମୁଁ କହିଲି ଆଜ୍ଞା ଆପଣ କେମିତି ଇସ୍କନକୁ ଆଇଲେ, ସେ କହିଲେ ମୁଁ ଏବେ ଶୁଣିଥିଲି ଯେ ଇସ୍କନ ମନ୍ଦିରରେ ଭଲ ଖାଇବା, ସେ ବ୍ରାହ୍ମଣ ଘର ଲୋକ, ଭଲ ଅର୍ଣ୍ଣ ଖାନା ଅର୍ଣ୍ଣ ଡାଲମା ଭଲ ମିଳୁଛି, ମୋଟା ଡାଲମା ସେ ଏମିତି ଭାରି ଖାଇବା ପ୍ରିୟ, ମୋଟା ଡାଲମା ମିଳୁଛି ଆଉ ଭଲ ଖାଇବା ପିଇବା ମିଳୁଛି। ସେଠୁ ମୁଁ ଆଇଲି, ମୁଁ ଯେତେବେଳେ ପଳେଇ ଆଇଲି ସେଠି ବସୁନି, ଗୁରୁଦେବ ସେ ଗେଟ୍ ପାଖରେ ବସିଥିଲେ, ସେ ଆଇଲା ତାପରେ ଯାହା ତାକୁ ମୁଁ ଏଇ କଥାରେ କହୁଛି, ଗୁରୁଦେବ ପଚାରେ କ୍ରିକେଟ୍ ଆସିଛ କି ନା, ଆଜ୍ଞା ବୁଲା ବୁଲା ପଳେଇ ଆସିଛି ଆଉ, ବୁଲା ବୁଲା ମାନେ କ'ଣ ଏମିତି ବୁଲୁ ବୁଲୁ ଚାଲି ଆଇଲି ଆଉ। ଆଚ୍ଛା ବୁଲୁ ବୁଲୁ ଯେଉଁ ଲୋକ ଆଇଲା ତାର ଉଦ୍ଦେଶ୍ୟ, ସିଏ ଲାଜର କହିବ ମୁଁ ଖାଇବା ପାଇଁ ଆସିଛି ବୋଲି, ପ୍ରସାଦ ପାଇବା ପାଇଁ, ଯେ ବୁଲିଲା ବୁଲିଲା ଆଇଲା ତାର ଆଉ କିଛି ମାନେ କ'ଣ ତାର ରେସ୍ପନ୍ସିବିଲ ଆଉ କିଛି ନାହିଁ, ତା କିଛି ଶିଖିବାର ନାହିଁ, ଏମିତି ବୁଲୁ ବୁଲୁ ଚାଲିଲା ଆଉ କ'ଣ। ତାପରେ କହିଲେ ମୁଁ ଦୁଇ ତିନି ଥର ଆଇଲି ପ୍ରସାଦ ପାଇଲି, ତାପରେ ମୋର ଆରେ ଇଏ ଭଲ ଖାନା ମିଳୁଛି ଏଇଠି ରହିବି ଆଉ ଏତେ କାହିଁ ଘଟିବ, ସେ ଖୋଲିକି ସରଳ ସେତେରେ କୁହନ୍ତି, ସେ ତାଙ୍କ ସରଳ ସେ କହିଦିଅନ୍ତି ସେଇଭଳିଆ। ଏଇ ଯେଉଁ ବୁଲିଲା ବୁଲିଲା ଯେଉଁ ଶବ୍ଦଟା ଅଛି ନା, ବୁଲିଲା ବୁଲିଲା କାମ ଏଇଟା ନୁହେଁ, ହଁ ଏମିତି ହେଇଗଲା ମୁଁ ପଳେଇଲି ମନ୍ଦିର ରହିଗଲି ରହିଗଲି ଆଉ ରହିଯାଇଛି ତ ରହିଯାଇଛି, ଏଇଟା କ'ଣ ସେମିତି ବୁଲା ବୁଲା ଚାଲିଲା କାମ ନା କ'ଣ, ଏଇଟା କ'ଣ ଆମେ କାହା ପାଇଁ କରୁଛେ, କେଉଁଠି ଆସ, ଇଆର ଏତେ ବଡ଼ ମହିମା, ଭକ୍ତିର ଏତେ ବଡ଼ ମହିମା, ଏଠି କିଏ ଗୋଟେ ଝାଡ଼ୁ ମାରିଦେଲେ ସେ ଭଗବାନଙ୍କୁ ପାଇଯିବ, ଏଠି କିଏ ଗୋଟେ ଫୁଲ ତୋଳିକି ଜୀବନ ସାରା ଦେବେ ଭଗବାନଙ୍କୁ, ଏତେ ବଡ଼ ବଡ଼ କାମ ହେଲା ପୂଜାରୀ କାମ, ପୂଜାରୀ କାମ ରୋଷେଇଆ କାମ ଇଏ ବଡ଼ କାମ, ଯିଏ କେବଳ ବାସନ ମାଜି ଦେଉଛି ଭଗବାନଙ୍କର ବାସନ ମାଜୁଛି, ଭଗବାନଙ୍କର ଇଚ୍ଛା କୁହନ୍ତି ଯେଉଁ ଯେଉଁ କାର୍ଯ୍ୟ ଗୁଡ଼ିକ ଆଗରୁ ମଠ ମନ୍ଦିରରେ ମୁଁ ଛୋଟ ପିଲାବେଳେ ସବୁ ମଠ ମନ୍ଦିର ମୁଁ ଜାଣିନଥିଲି, ମୋର ଜ୍ଞାନ ଅଛି, ମୁଁ ଶୁଣିଛି ମଠ ମନ୍ଦିର ବିଧବା ହେଇଗଲେ ତାଙ୍କୁ ନେଇକି ନା ସରି ଗାଁରେ ସବୁ ବିଧବା ହେଇଗଲେ ବ୍ରାହ୍ମଣ ଘର ତାକୁ ମଠକୁ ପଠେଇ ଦିଅନ୍ତି, କାହିଁକି ପଠେଇ ଦିଅନ୍ତି? ବ୍ରାହ୍ମଣ ଘରର ବହୁ ବିଧବା ହେଇଗଲେ ପ୍ରାୟତଃ ମଠକୁ ଯାଆନ୍ତି, ସେମିତି ସମସ୍ତେ ନୁହେଁ, ପ୍ରାୟ ପଳାନ୍ତି। କାହିଁକି ପଳାନ୍ତି ନା? ବିଧବା ହେଇଗଲେ ସେ ଆମିଷ ଆଉ ଖାଇବେନି, ଏମାନେ ଆମିଷ ଖାଉଥିବେ। ଆଉ ସମାଜରେ ଗୋଟେ ବିଧବାଟା କ'ଣ, ପ୍ରଭୁପାଦ ମହାରାଜ ସନ୍ନ୍ୟାସୀ ବିଧବା, ତାଙ୍କର ଗୋଟେ ତାଙ୍କର ଜାଣିକି ସେମାନେ ସିଭିଲ ସୁସାଇଡ୍ କ'ଣ ପ୍ରଭୁପାଦ କୁହନ୍ତି, ଗୋଟେ ସାମାଜିକ ଭାବରେ ସେମାନେ ଆତ୍ମହତ୍ୟା କରିଛନ୍ତି ବଞ୍ଚିକି ମନଲା ଭଳିଆ। ସେମାନେ ସବୁ ମଠ ସେମାନେ ସବୁ ଯାଇକି କାମ କରୁଥିଲେ ନା, ବାସନ ମାରି ଦେଉଥିଲେ, ଝାଡ଼ୁ ମାରି ଦେଉଥିଲେ ଠାକୁରଙ୍କର, ଭଗବାନଙ୍କର ଜାଗା ନା ଏଇଟା, ଏଥିରେ ଏତେ ମହାନତା ଅଛି। ଆଉ ଭଗବାନ ପାଇଁ କରିବା, ଆଉ ମନ୍ଦିର କରିବା, କଲେକ୍ସନ କରିବା, ଏ ତ ବଡ଼ ବଡ଼ କାମ ସବୁ, ପୂଜାରି କାମ କରିବା, ହରିକଥା କହିବା, ଏ ତ ବହୁତ କମ, ଛୋଟ କାମରେ ଜଣେ ପାର ହେଇକି ପଳେଇବ। ହରିକଥାରେ ଏତେ ବଡ଼ ନା, ହରିସ୍ଥାନରେ ଏତେ ବଡ଼ ମହିମା ରହିଛି। ସେ ପ୍ରଭୁ ଏବେ ବି ଅଛନ୍ତି, ସେ ବଗିଚା ଫଗିଚା କାମ କରନ୍ତି, ଏମିତି ଗୁରୁଦେବଙ୍କ ସାଙ୍ଗରେ ଟିକେ, ତାଙ୍କର ପ୍ରେସିଡେଣ୍ଟ ସାଙ୍ଗରେ ଟିକେ କ'ଣ ସମ୍ପର୍କ ଭଲ ରହିଲାନି, ଆଉ ଗୁରୁଦେବ ତମକୁ ବଗିଚା ସେବା ଦେଇଥିଲେ, ସେ ଆସି ଗୁରୁଦେବଙ୍କୁ କହିଲା, ଗୁରୁଦେବ ଆଉ ମୁଁ ଆଉ ମୋତେ ମନା କରୁଛନ୍ତି ସେବା କରିବା ପାଇଁ, ମୁଁ କ'ଣ କହିବି? ଗୁରୁଦେବ କହିଲେ ନାଇଁ ନା ନା, ତୋତେ ସେ ସେବା ଯଦି ମନା କରୁଛନ୍ତି, ତୁ ଆସିକି ଏଠି ଝାଡ଼ୁ ମାରିଦେଇକି ଯିବୁ, ମୋ ଦ୍ୱାର ମୋର ଝାଡ଼ୁ ମାରିଦେଇକି ଯିବୁ, ସେବାଟା କରିବୁ ନା, ଆଉ ଭଗବାନଙ୍କ ସେବାଟା ସେଟା ନକଲେ କୃପା କେମିତି ମିଳେ? ଏସବୁ ସାଧୁଙ୍କର ସ୍ୱାନୁଭବ ଅଛି ନା, ଗୋଟେ ଗୋଟେ ଜିନିଷ ଯେଉଁ ଆମେ ଯଦି ସମ୍ବନ୍ଧଟାକୁ ବୁଝିଦେବା, ମୁଁ କାହା ପାଇଁ କରୁଛି, ଭଜନଟା କାହା ପାଇଁ କରୁଛି, ସେବାଟା କାହା ପାଇଁ କରୁଛି, ମୁଁ ଏଠି କାହିଁକି ରହିଛି, କାହା ସ୍ଥାନରେ ରହିଛି, ଏ ଲକ୍ଷ୍ୟଟା ଆମର ସ୍ଥିର ହେଇଗଲା, ତାହେଲେ ଭକ୍ତିର ଆଉ ଏତେ ମହାନ ପରମ୍ପରା, ଏତେ ମହାନ ଶିକ୍ଷା କିଛି ଆଉ। ମୁଁ ସେ କେଉଁ ପୁରାଣରେ ବା ମୁଁ ପଢ଼ୁଥିଲି ଥରେ, ଆଗରୁ ତ ବହୁତ କଥା ସେ ଭାଗବତ କଥାରେ ସବୁ କହୁଥିଲେ, ଆଉ ସେଗୁଡ଼ା ସବୁ ଗପ ହବ ଆଉ ଭଲ ଲାଗୁନି। ସିଏ ଚୋରଟା, ସେ କେଉଁ ପୁରାଣରେ ଅଛି ସେଟା ପଢ଼ୁଥିଲି କେଉଁଠି ଗୋଟେ, ସେ ଚୋରଟା ବହୁତ ବଡ଼ ଚୋର, ସେ ବହୁତ ଚୋରି କରେ, ପ୍ରଖ୍ୟାତ ଚୋର, ପ୍ରଖ୍ୟାତ ଚୋର, ସେ ମାନେ ଭଗବାନଙ୍କ ସ୍ଥାନରେ ଏତେ ବଡ଼ ମହିମା ରହିଛି, ଭଗବାନଙ୍କ ସେବାରେ ଏତେ ବଡ଼ ମହିମା ହେଉଛି ନା, ଆମ ମୁଖ୍ୟ ଜିନିଷ କାହା ପାଇଁ କରୁଛେ ବୁଝିପାରୁନେ, କାହା ପାଇଁ କରୁଛେ, ମାନ ଅଭିମାନ ଭଲ ମନ୍ଦ ଆମର ସାଂସାରିକ ବୁଦ୍ଧି ରହିଯାଉଛି, ଆଉ ଶ୍ରବଣ କୀର୍ତ୍ତନ କଲେ କ'ଣ ଆମେ ତ ସମ୍ବନ୍ଧ ପାଇପାରୁନେ, ସେ ନେଇ ଗୋଟେ ସୁବୁଦ୍ଧି ଆସୁଛି। ସେ ଯାଇଛି ମନ୍ଦିରକୁ ଚୋରି କରିବା ପାଇଁ, ସେ ମନ୍ଦିର ହେଉଛି ବହୁତ ଅପୁଲାଣ୍ଡ ଟେମ୍ପଲ ଦକ୍ଷିଣରେ, ସେ ମନ୍ଦିର ନାମ ଭୁଲିଯାଉଛି, ବହୁତ ସ୍ୱର୍ଣ୍ଣ ଅଳଙ୍କାର ସବୁ ଭରି ସେ ଠାକୁରଙ୍କର ଅଛନ୍ତି କି ନାରାୟଣ ନାମ କି କ'ଣ, ଆଉ ସେ ଚୋର ନାମ ବି ଅଛି। ସେ ତା ଯାଇଛି ଯେତେବେଳେ ଯାଇଛି ବର୍ଷା ଦିନ ହେଇଛି, ସେ ବର୍ଷା ବର୍ଷା ଦିନ ହେଇଛି, ଆଉ ବର୍ଷା ଦିନ ସେତେବେଳେ ଯାଉଛି, ଆଉ ବର୍ଷା ଦିନରେ ତୁମେ ଚାଲିଗଲେ ଆଗରୁ ସବୁ କ'ଣ କହୁଛି ମାନେ କାଦୁଅ ଗୋଡ଼ରେ ଲାଗେନି, ଚିକ୍ଟା କାଦୁଅ କାଦୁଅ ଗୁଡ଼ା ସବୁ ପାଦରେ ଲାଗିଛି, ପାଦରେ ଚୋରଟା ଯାଉଛି ମନ୍ଦିରକୁ ଚୋରି କରିବାକୁ, କିନ୍ତୁ ସେ ମନ୍ଦିର ଆଗରେ ଆଗରୁ କ'ଣ ଏମିତି ସବୁ ସିମେଣ୍ଟ ଥିଲା ନା କ'ଣ ଏମିତି ଥିଲା, ମନ୍ଦିର ଆଗରେ ଗୋଟେ ଖାଲ ଅଛି ମାନେ ଛୋଟିଆ ଖାଲଟେ, ସେ ମନ୍ଦିର ପଶିବା ପୂର୍ବରୁ କହୁଛି ଆରେ ଏଠି ମନ୍ଦିର ଆଗରେ ଏଠି ଗୋଟେ ଖାଲଟା ଅଛି, ତ କହି ମାଟିଟା ପୁରୁନାହାନ୍ତି, ଗେଟ୍ ପଡ଼ିଯିବ କ'ଣ କରିବ, ସେ ଚୋରଟା ଯାଉଛି, ତାର ତା ଗୋଡ଼ରେ ଯେଉଁ କାଦୁଅ ଲାଗିଥିଲା ସେ ସେଇଟାକୁ ସେଇଠି ଘସି ଦେଇଗଲା, କହିଲା ଖାଲଟା ରହିଛି ଏଠି ପାଣି ଲାଗିଛି କିଏ ପଡ଼ି, ସେ ଯାଉ ଚୋରି କରିବାକୁ, ମନ୍ଦିର ଆଗରେ ଖାଲରେ ତା ଗୋଡ଼ଟାକୁ ସେ ଯେ କାଦୁଅ ଲାଗିଥିଲା ସେଠି ପକେଇ ଦେଇଗଲା, ପାଦରେ ଯେଉଁ ଲାଗିଥିଲା ସେଠି ପକେଇ ଦେଇଗଲା, ଭାବନାଟା କ'ଣ ଯାଉଛି ଚୋରି କରିବାକୁ, ତା ଭାବନାଟା କ'ଣ ଆରେ ମନ୍ଦିର ଆଗରେ ଏଇଟା ଖାଲଟା ରହିଛି କେତେ ଲୋକ ପଡ଼ୁଥିବେ କ'ଣ କରୁଥିବେ, ଆଉ ତ ସିଏ ଯାଇ ଚୋରି କରିବାକୁ ଚୋରି କରିକି ଫେରୁଛି, ଆଉ ଚୋରି କରି ପୂଜାରୀ ସେତେବେଳେ ଜାଣିଦେଲା ନା କ'ଣ ଫଟକଟ ହେଲା କ'ଣ ହେଲା, ପୂଜାରୀ ତ ଗୋଡ଼ ପୂଜାରୀ ଲୋକମାନେ ତ ଗୋଡ଼ା ଗୋଡ଼ି କଲେ, ସିଏ ଯାଉଛି ବର୍ଷା ଦିନ, ବର୍ଷା ଦିନ ସର୍ପମାନେ ବେଶୀ ବୁଲନ୍ତି, ତାକୁ ସର୍ପଦଂଶନ କଲା, ଏମାନେ ଦେଖୁଛନ୍ତି ସେ ଯାଉଛି, ତାକୁ ତା ପଛରେ ପଛରେ ଗୋଡ଼ୁଛନ୍ତି, ସର୍ପଦଂଶନ କଲା, ସେ ପଡ଼ିଗଲା, ସାଙ୍ଗେ ସାଙ୍ଗେ ବିମାନ ଆସିଲା, ସାଙ୍ଗେ ସାଙ୍ଗେ ବିମାନ ଆସିଲା, ବିଷ୍ଣୁ ଲୋକରୁ ବିମାନ ଆସିଲା ଗଲା, ସେ ଗଲା, ସେ ଭଗବାନ ହିଁ ପଚାରିଲା, ପ୍ରଭୁ ମୁଁ କ'ଣ, ମୁଁ ତ ଜୀବନ ସାରା ଜାଣିଛି ଚୋରି ଚୋରି କରିକରି ବଦମାସ କରିକରି ମୋ ଜୀବନଟା ଯାଇଛି, ଶେଷରେ ଆସିଥିଲେ ଆପଣଙ୍କ ଦୂର ଅଳଙ୍କାର ନେବା ପାଇଁ, ପୁଣି ମରଣ ହେଲା କେମିତି, ସର୍ପାଘାତରେ, ମୋର କେମିତି ବୈକୁଣ୍ଠକୁ ପଳେଇ ଆସିଲି କେମିତି ଆଜ୍ଞା, ମୁଁ ଟିକେ ଜାଣିବା ପାଇଁ ଚାହୁଁଛି। ଭଗବାନ କହିଲା ଆରେ ତୁ ସିନା ଜୀବନ ସାରା ସବୁକିଛି କରିଥିଲୁ, କିନ୍ତୁ ତୋର ଯେଉଁ ଦିନେ ମରଣ ଯୋଗ, ଯେଉଁ ଦିନ ଚୋରି କରିବା ପାଇଁ ଆସିଥିଲୁ, ସେଦିନ ମୋ ଜାଗାଟାକୁ ଦେଖି ମୋ ଜାଗା ବୋଲି ଭାବିଲୁ, ଏଇଟା କା ଜାଗା? ଚୋରି କରିବୁ ମୋ ପାଖରୁ? ଏଇଟା ଭଗବାନଙ୍କ ମନ୍ଦିରଟା ଆଗରେ ଗୋଟେ ଖାଲ ଅଛି ଆଉ, ପୁଣି କାଦୁଅ କୋଉଠୁ ମାଟି ମାଟି ଆଣିକି ପକେଇଲୁ, ତୋ ଗୋଡ଼ରେ ଯାହା ଲାଗିଥିଲା ପକେଇଦେଲୁ, ତୋର ତୋର ନିଜର ବୋଲି ଜ୍ଞାନ କରିଦେଲୁ, ତାର ଫଳ ହେଇଥିଲି ଭଗବାନଙ୍କର। ଆମେ ତ ସେଥିପାଇଁ ବୁଝିପାରୁନେ, ଆଉ ସେଇଟା ବି କ'ଣ ଗୁରୁ ବୈଷ୍ଣବ ଯାହାକୁ ଦୟା କରିବେ ବା ଯାହାର ପ୍ରେମଟା ଗୋଟେ ବହୁତ ଭକ୍ତି, ଶୁଦ୍ଧ ଭକ୍ତି ବହୁତ ଉନ୍ନତ ଜାଗାରେ ରହିଲା। ଛୋଟ କଥାଟା ବୁଝିପାରୁନି ଆଉ, ଆଉ ବଡ଼ଟା କ'ଣ ଧରିବା ଗୋଟେ ଛୋଟ ଜିନିଷଟା ବୁଝିପାରୁନି ନା, ବଡ଼ଟା ତୁମେ ଧରିବା ପାଇଁ ଚେଷ୍ଟା କରୁଛ। ସେଥିପାଇଁ ଗୁରୁ ବୈଷ୍ଣବ ସମ୍ବନ୍ଧ ରଖିକି ଚାଲିବାକୁ ପଡ଼େ ଜୀବନରେ, ତାହେଲେ କୃପା ବୈଭବଟା ଅନୁଭବ ହବ, ନହେଲେ ହବନି। ଯେମିତି ସୁଦର୍ଶନଙ୍କର ଅନୁଭବ ହେଲା, ଆଉ ସେ ଯେଉଁ ଅନୁଭବଟା ନେଇକି ଗଲେ ବର୍ତ୍ତମାନ ସ୍ୱର୍ଗପୁରରେ ବାଣ୍ଟିବେ ନା ଛାଡ଼ିଦେବେ? ସେ ଯେଉଁ ସ୍ତୁତି କରୁଛି, ସେ କହିଲେ ନା ମୋର ସଦ୍ବିବେକ ପ୍ରାପ୍ତ ହେଲା, ମୁଁ ସ୍ତୁତି କରୁଛି ନା, ମୁଁ ଆପଣଙ୍କୁ କ'ଣ ସ୍ତୁତି କରିବି? ଏ ତା ପରବର୍ତ୍ତୀ ସ୍ତୁତି କେତେ ସୁନ୍ଦର ସ୍ତୁତି କରୁଛନ୍ତି, ବ୍ରହ୍ମଦଣ୍ଡ ବିମୁକ୍ତ ୟମ୍ ସଦ୍ୟସ୍ତେ ଅଚ୍ୟୁତ ଦର୍ଶନ ଜନ୍ନାମ ଗୃହନ୍ ଜନ୍ନାମ ଗୃହନ୍ ଖିଲନ୍ ଶତ୍ରୁନାମ ଆତ୍ମାନମେବ ଚ ସଦ୍ୟ ପୁନାତି କିଂ ଭୂୟମ୍ ସ୍ତସ୍ୟ ସ୍ପୃଷ୍ଟ ପଦାହିତେ। ହେ ଅଚ୍ୟୁତ, ମୁଁ ଆପଣଙ୍କ ଦର୍ଶନ କରି ସଦ୍ୟ ବ୍ରହ୍ମଶାପରୁ ମୁକ୍ତ ହୋଇଛି। ଲୋକମାନେ ଯାହାଙ୍କର ନାମ ଉଚ୍ଚାରଣ କରି ନିଖିଳ ଶତ୍ରୁ ଜଣଙ୍କର ଏବଂ ନିଜକୁ ପବିତ୍ର କରନ୍ତି, ଆପଣଙ୍କର ସେହି ପାଦସ୍ପର୍ଶରେ ମୁଁ ପବିତ୍ର ହୋଇଛି, ଏ ବିଷୟରେ ଆଉ କ'ଣ କହିବି? ସାଙ୍ଗେ ତତ୍ତ୍ୱ ଜାଣିଦେଲେ ଏବଂ ଏଇ କୃପା ବୈଭବଟା ବ୍ରହ୍ମଦଣ୍ଡ ନିର୍ମୁକ୍ତ, ମୁଁ ବ୍ରହ୍ମଦଣ୍ଡରୁ ମୁକ୍ତ ହୋଇଗଲି। ସଦ୍ୟସ୍ତେ ଅଚ୍ୟୁତ ଦର୍ଶନ, ହେ ଅଚ୍ୟୁତ, ମୁଁ ବ୍ରହ୍ମଦଣ୍ଡରୁ ଆପଣଙ୍କ ଦର୍ଶନରେ ମୁକ୍ତ ହୋଇଗଲି। ସଦ୍ୟସ୍ତେ ଅଚ୍ୟୁତ ଦର୍ଶନ, ମୁଁ ସଦ୍ୟ ମୁକ୍ତ ହୋଇଗଲି ବ୍ରହ୍ମଦଣ୍ଡରୁ ଆପଣଙ୍କୁ ଦର୍ଶନ କରି। ଏଇଟା ବଡ଼ ଜିନିଷ ନାହିଁ ସେ କହୁଛନ୍ତି, କାହିଁକି ବଡ଼ ଜିନିଷ ନାହିଁ? ତାଠୁ ବଡ଼ ଜିନିଷ ହେଲା ଆପଣଙ୍କ ଦର୍ଶନ ପବିତ୍ର ହେଇଗଲି। ପାଦସ୍ପର୍ଶ କଥା କ'ଣ କହିବି? ଆପଣଙ୍କ ନାମ ନେଇକି ଏଠି କହିଲେ ନା, ଜନ୍ନାମ ଗୃହନ୍ ଅଖିଲାନ୍ ଶତ୍ରୁନାମ ଆତ୍ମନାମେ ବଚ। ଆପଣଙ୍କର ନାମ ଯେଉଁମାନେ ଗ୍ରହଣ କରନ୍ତି, ଶତ୍ରୁନାମ, ସେ ନିଜକୁ ପବିତ୍ର କରନ୍ତି, ଅନ୍ୟକୁ ପବିତ୍ର କରନ୍ତି। ଆଉ ମୁଁ ତ ପୁଣି ଆପଣଙ୍କୁ ଦର୍ଶନ କଲି, ତାପରେ ପୁଣି ଦର୍ଶନର ପବିତ୍ର ଯାହା କଥା, ଆପଣ ମୋତେ ସ୍ପର୍ଶ କଲେ, ଏ ଆକୁ ସଦ୍ବିବେକ କୁହାଯାଏ, ଏ କୃପାର ବୈଭବ, ଏଇଟା ତାଙ୍କର ସ୍ୱାନୁଭବ। ଏଇଭଳି ଭାବରେ ଭଗବାନଙ୍କୁ ସ୍ତୁତି କରିକି ସେ ଫେରିବେ ଏବଂ ବ୍ରଜକୁ ବ୍ରଜବାସୀମାନେ ଏହି ବିଷୟ ଆଲୋଚନା କରିକି ଯିବେ। ହରେ କୃଷ୍ଣ ଜୟ ଗ୍ରନ୍ଥ ରାଶିମନ ଭାଗବତ ମୁଖୀ ଚାଲ ଶ୍ରୀଲ ପ୍ରଭୁପାଦ ଗୁରୁଦେବ ଖିଚାଏ ନିତାଇ ଗୌର ପ୍ରମାଣ।